पड़ो शुद्ध भक्त चरण रेणु भजन अनुकूल भक्त सेवा परम सिद्धि प्रेम लतिकार मूल मूलटा ये आप डाला पा दौर दिंतु फल फल सतेज देखा तो डाल पा आजिकल सब कौन दि जाऊँच कौन सब हार्मोन ना परमोन कौन सब छिंची दौर कि हार्मोन काम कर ये रास्तार हार्मोन किसी काम ना ये मूल पा दे पड़ो से मूल है कौन भक्त सेवा भक्तर आनुगत्य रहा पड़ो भक्तर सेवा मान ना भक्त सका उठी गोड़ हाथ मोड़ा पड़ो भक्त सेवा मान भगवत सेवा कि तुम इंडिपेडेंट इंस्ट्रक्शन ले गाइडलाइन ले भगवान सेवा करमती ठाकुर को सेवा करमती प्रति विधान आम यदि कह रोसे कर भोग लगा आज इच्छा हम चार्ट आइटम करदे का इच्छा हम करें अन्न डाल ठाकुर खाँ कि अंडर गाइडेन्स ना तुम एटा करने बाउंड तुम भल लग एटा कर सी कहते कि भक्तर सेवार मु रही मोर कौन टेनसन ना ये उद्धार पाया विश्वनाथ चक्रवर्ती ठाकुर लिखे टीका तो भक्त सेवा प्रभा स्वयं व्यम करी भाव मुझे भक्त सेवार प्रभाव करी मोपे आप टेनसन निपर मंगल करूँ आम श्लोक ना समस्ते कहते सर्वे भवंतु सुखी न सर्वे भवंतु सुखी न जी कहूँ सुख कथा कहूनी सर्वे भवंतु सुखी न सर्वे संतु निरामया सर्वे भद्राणी पश्यंतु मा कश्चित एटा कही सारा परे सर्वे कहीदेला परे आउकी बाकी रहिले कि किंतु मा कश्चित केही कदापि कोनोसे अवस्था दुख न पान ई होची भक्तर जीवन समस्त मंगल हो समस्ते भद्र रुन समस्त कहला परे ता कथा से इंक्लूड करूनी कर्मी ज्ञानी योगी आ भक्त भितर एतिक पार्थक्य से मैंने निजर स्वार्थ अच्छे जहाँ किसी कहते इनक्लूड कर भक्त एक्सक्लूड कर मोर आवश्यक नहीं प्रभु मोर किसी टेनसन कारण आटलिस्ट मुझे वे टा जानी रास्ता जानी आप सेवा कर जो मैंने आज मूढ़ उद्धार कर बहुत सुंदर कथा कह कारण आज दुई तीन टी श्लोक चार श्लोक जीवा पड़ो शेष दिन तेनाली स्पीड मुझे भक्त सेवा विशेष कह कारण सब आलोचना पर हम वत्स प्रहलाद तम तावत तारयिष्यामि तावत एवं कृतार्थस्याम कि अनेन निबंधेन प्रहलाद मु तुमको उद्धार करदेवि तुम अन्य मानु काहिं केतरे जोड़ुछ मु तो तुम पाई आसछि तुम अश्रुकूल रहिब कष्ट पाइब अन्य मानको उद्धार काहिं चिंता करुछ ये होचन्ति वैष्णव ये वैष्णव कम्युनिटी विष्णु भक्त मानकर कम्युनिटी अन्य कम्युनिटी भितर डिफरेंस अच्छे समस्त ग्रुप मेटेरियल लीडर माने पार्टी माने राजनीति नेता दल बढ़िया चाहते कि वैष्णव से नुह एटा वैष्णव मान को ध्यान देवा पड़ो आम मास दरकार नहीं सिलेक्टेड पीपुल दरकार जो मैंने कृष्ण कॉन्शियसनेस इज ओनली फॉर सीरियस स्टूडेंट्स नॉट फॉर कैलस प्रपद कहते गंभीर छात्र मान कहीं समाज बहु लोक मान दायित्व अच्छी लोक मान सुंदर व्यवहार करेंगे सुंदर तर जो संसार प्रोब्लेम दुख जन से अति सीरीयस दरकार आईडिया नुहे कि बहुत लोक आम मिशन को आस आईडिया जितकी लोक मैंने ठीक ठीक भाव भक्ति जो आचरण कर सुखी हूँ ये लोक मान संसार लोक मैंने देखिए से मैंने धीरे धीरे भगवान प्रति आकर्षित दुख जीव ना विदेशी क्योंटी सतुरी वर्ष प्रभुपाद जी महाराज क्योंटी सतुरी वर्ष जो वृद्ध सुख देखिले ना सी आसिया लोक कि सी लंडा गीत लग मार लोक विदेशी मैंने जो मैंने भारत लोक मान ब्लाक बर्तमान फाइटिंग आमेरिकार ब्लाक बडी ह्वैट बडी एबे वर्तमान कौन ताना से है जी ओबामा ना कौन हाँ राष्ट्रपति ता कौन भाव चंद्र अपना ओ व्हाइट बॉडी लोग माने भल पांदी बोल तांको भीतर भीषण भीतर मिसअंडरस्टैंडिंग ସେମାନେ ଭାରତ ଲୋକଙ୍କୁ ଭଲ ପାଆନ୍ତିନି। ଆଜି ଭାରତର ଭୂମିକୁ ଜଗନ୍ନାଥଙ୍କର ଭୂମିକୁ ମୁଣ୍ଡ ଲଗେଇ ପ୍ରଣାମ କରୁଛନ୍ତି ବିଦେଶୀମାନେ। କାହିଁକି ସୁଖ ପଛରେ ଗୋଡ଼େ ଗୋଡ଼େ ହାରାସ୍ତ ହେଲେ ଦେଖିଲେ ଏ 70 ବର୍ଷର ଲୋକ, ଆରେ 70 ବର୍ଷ ଜଣେ ବୃଦ୍ଧ ସ୍ୱର ଚିନ୍ତା କରୁନି, ଏତେ ଆନନ୍ଦ ପାଉଛି କେଉଁଠି, ସେ ଆନନ୍ଦ ଆସୁଛି ସୋର୍ସ କେଉଁଠି? ଭଗବାନଙ୍କର କଥା ପ୍ରଭୁପାଦ ଜଣେ ଏଇଟା ହଉଛି। ତୁମେ ଯଦି ସୁଖ ପାଇବା ପାଇଁ ଚାହୁଁଛ, ପ୍ରଭୁପାଦ କୁହନ୍ତି ଦେଖ ହୀରାଟା ବଢିଆ ଜିନିଷ, କିନ୍ତୁ ହୀରାଟା କେନା ସୁନାଟା ବହୁତ ସୁନ୍ଦର ଜିନିଷ। ଗୋଟେ ସୁନା ଲକେଟ ଆପଣ ପିନ୍ଧିଛନ୍ତି ହେଲେ ଆମେରିକା ଗୋଟେ ସୁନା ଭଳି, ଅଭାବ ତୁମର କିଛି ନାହିଁ, କିନ୍ତୁ ତୁମର ଗୋଟିଏ ଜିନିଷ ଅଭାବ। ମୁଁ ଭିକାର ନୁହେଁ, ପଚାରିଲେ ସ୍ୱାମୀଜୀ ହ୍ୱାଇ 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 ୟୁ କମ୍ ଟୁ ଇଣ୍ଡିଆ, ଆଇ ହ୍ୱାଇ ୟୁ କମ୍ ଟୁ ଆମେରିକା, ଆପଣ ଆମେରିକା କାହିଁକି ଆସିଛନ୍ତି? କାରଣ ବହୁତ ଯୋଗୀ ବହୁତ ଜ୍ଞାନୀ ଏମିତି ଆମେରିକାକୁ ଆସୁଛୁ ଠକେଇ ପଇସା ନିଅନ୍ତି। ପ୍ରଭୁପାଦ କହିଲେ ଆଇ ଆମ୍ ନଟ୍ ଏ ବେଗର, ମୁଁ ଭିକାର ନୁହେଁ। କହିଲେ ଆମେରିକାରେ କଣ ନାହିଁ ଯେ ଆପଣ ଦବା ପାଇଁ ଆସିଛନ୍ତି? କହିଲେ ଆମେରିକାରେ ସବୁ ଅଛି, ଆମେରିକାରେ ପିସ୍ ନାହିଁ, ମୁଁ ସେଟା ଦବା ପାଇଁ ଆସିଛି, ମୁଁ ଭିକାର ନବା ପାଇଁ ଆସିଛି। ପ୍ରଭୁପାଦ ଆମେରିକାନ ଲୋକମାନଙ୍କୁ ଗୋଟେ ଉଦାହରଣ ଦିଅନ୍ତି, ଆପଣମାନେ କେବେ ପଢ଼ିବେ ତାଙ୍କର କନ୍ଭରସେସନ। ଆମେରିକାର ଲୋକମାନେ ଯେମିତି ଗୋଟେ ସୁନା ମୋତି ଦେଖିବା ପାଇଁ ବହୁତ ସୁନ୍ଦର, କିନ୍ତୁ ସୁନା ଦେହରେ ଯଦି ଗୋଟେ ହୀରା ଲାଗିଗଲା, ସେଥିପାଇଁ ସୁନା ଦୋକାନୀମାନେ ଲେଖୁଛନ୍ତି କ'ଣ ଡାଇମଣ୍ଡ କ'ଣ, ତ ମୁଁ ତ ସେ ବାଟ କିଛି ପାଇନି, ଖାଲି ଜାଣିକି ଯାଏ ପ୍ରଭୁପାଦଙ୍କର ସେଠି ବି ଡାଇମଣ୍ଡ ବିକ୍ରି ହେଉଛି, କାରଣ ସୁନା ଦେହରେ ହୀରାଟାକୁ ମଝିରେ ଖଞ୍ଜି ଦିଆଯିବ, ତାହେଲେ ଭ୍ୟାଲୁ କାହାର ବଢ଼ିଲା? ସୁନାର ଭ୍ୟାଲୁଟା ବଢ଼ିଲା ଡାଇମଣ୍ଡ ଯୋଗୁଁ। କହିଲେ ଆମେରିକାରେ ସବୁ ଅଛି, ଫାଷ୍ଟ ଇଣ୍ଟେଲିଜେଣ୍ଟ ବ୍ରେନ୍, ଫାଷ୍ଟ ଟେକ୍ନୋଲୋଜି, ସବୁ କିଛି ଅଛି, କିନ୍ତୁ ତୁମ କିନ୍ତୁ ଭଗବତ ଭକ୍ତି ନାହିଁ, ତୁମର ସ୍ପିରିଚୁଆଲ ଷ୍ଟାଣ୍ଡାର୍ଡ ନାହିଁ, ଏଇଟାକୁ ନିଅ, ଏଇଟା ଡାଇମଣ୍ଡ ମୁଁ ଦଉଛି, ତାହେଲେ ତୁମେ ପିସରେ ରହିବ। ଆଉ ଏଇଟା ଫ୍ୟାକ୍ଟ ଥିଲା, ସେ ଏଭଳି ସାଧୁ ଥିଲେ ସେତେବେଳେ ସବୁ ୟୁନିଭର୍ସିଟିକୁ ବିନା ଇନଭିଟେସନରେ ଆଲାଓ, ସେମାନେ କହିଥିଲେ ସ୍ୱାମୀଜୀ ୟୁ କ୍ୟାନ୍ ଗୋ ଏନି ହୋୟାର ଟୁ ଆୱର ଏନି ୟୁନିଭର୍ସିଟି, ୟୁ କ୍ୟାନ୍ ପ୍ରିଚ୍ ଏବାଉଟ୍ ୟୋର ଫିଲୋସଫି, ବର୍ତ୍ତମାନ ତା ସମ୍ଭବ ନାହିଁ, ସେତେବେଳେ ସେ ଏତେ ପ୍ରଭାବଶାଳୀ ଥିଲେ, ଯେକୌଣସି ଆମେରିକାକୁ ପ୍ରପାତ, ଆମେରିକାର ୟୁନିଭର୍ସିଟିକୁ ପ୍ରପାତ ଯାଇପାରୁଥିଲେ, କାହିଁକିନା ଦୁଃଖୀ ସେମାନେ, ସେମାନେ ଆକ୍ସେପ୍ଟ କଲେ ଏ ଜିନିଷକୁ। ପ୍ରହ୍ଲାଦ କହିଲେ ପ୍ରଭୁ ମୋର କୌଣସି ଟେନସନ ନାହିଁ, ମୋ ଟେନସନ ହଉଛି ଏଇ ଲୋକମାନଙ୍କ ପାଇଁ। ପ୍ରହ୍ଲାଦ ତୁମେ ତୁମକୁ ମୁଁ ଉଦ୍ଧାର କରି, ତୁମେ ଲୋକମାନଙ୍କୁ କାହିଁକି ଧରୁଛ? ନା ପ୍ରଭୁ ଲୋକମାନେ ଦୁଃଖ ଅଛନ୍ତି, ବୈଷ୍ଣମାନଙ୍କର ଆମର ଯେଉଁ ଗ୍ରୁପ୍ସ ବଢେଇବା ଆମର କାମ ନୁହେଁ, ଆମେ ଯେଉଁମାନଙ୍କୁ ଆଣିବା ତାଙ୍କୁ ଦେଖିବା ସେମାନେ କିଭଳି ଭଗବତ ଚେତନାରେ ସୁଖୀ ହେଉଛନ୍ତି, ସେମାନେ ପ୍ରିନ୍ସିପଲକୁ ଭଲ କରନ୍ତୁ, ସୁଖରେ ରୁହନ୍ତୁ, ଏଇଟା ଆମର ଜୀବନ। ସେମାନେ ସୁଖରେ ରହିଲେ ଅନ୍ୟ, ମୁଁ ହସିଲେ ଆପଣ ହସେଇ ପାରିବେ, ଗୋଟେ ଦୁଃଖୀ ଯିବ, ଗୋଟେ ଦୁଃଖୀ ଯିବ କ'ଣ ହେଲ୍ପ କରିପାରିବ କହୁନାହାନ୍ତି? ଗୋଟେ ସୁଖୀ ଲୋକ ଗୋଟେ ସୁଖୀ ଲୋକକୁ ହେଲ୍ପ କରିପାରିବ। ଆମର ମାସିକ ପ୍ରୋଗ୍ରାମ ନୁହେଁ, ଆମର ସିଲେକ୍ଟିଭ ପ୍ରୋଗ୍ରାମ। ତୁମେ ବାସ୍ତବିକ ଫିଲୋସଫି ବୁଝ, ଜୀବନର ଆଚରଣ କର, ଶାନ୍ତି ପାଅ, ଆଉ ଅନ୍ୟ ଲୋକଙ୍କୁ ହେଲ୍ପ କର। ନୈବ ଦିଜ ପରା ଦୂରତ୍ୱୟା ବୈତରଣ୍ୟା ସ୍ତୁତ ବୀର୍ଯ୍ୟ ଜ୍ଞାୟନ ମହାମୃତ ମଗ୍ନ ଚିତ୍ତ ସୋଚେତ ତବିମୁଖ ଚେତସ ଇନ୍ଦ୍ରିୟାର୍ଥା ମାୟା ସୁଖାୟ ଭରମ ଉଦ୍ବହତ ବିମୁଡାନ। ପ୍ରଭୁ ମୋର କିଛି ଟେନସନ ନାହିଁ, ମୋର ଟେନସନ ହଉଛି ଏ ଲୋକମାନଙ୍କର ମାୟା ସୁଖାୟ ଉଦ୍ବହତା ବିମୁଡାନ, ମାୟା ସୁଖ କେମିତି ଉଦ୍ବହତାମ, ଗୋଟେ ବିଶାଳ ବଡ ଭାରି ବୋଝ ନଉଛି, ବହୁତ ବଡ ବୋଝ, ହେଭି ଟ୍ୟାକ୍ସ। ଆପଣ ସଂସାର ଅରଣ୍ୟ ବର୍ଣ୍ଣନା ପଞ୍ଚମ ସ୍କନ୍ଧ ଭାଗବତରେ ଦଉଛନ୍ତି, କିଏ ରାଜା ରହୁଗଣ ଦଉଛନ୍ତି ଜଡ଼ ଭରତକୁ, ସଂସାର ଗୋଟେ ଅରଣ୍ୟ ଭଳି, ସେଠି କେମିତି ଗୋଟେ ବିଶାଳ ବଡ ହେଭି ଲୋଡ ନେଇକି ଆମେ ଯାଉଛେ, ଏଇଟା ଫ୍ୟାକ୍ଟ, ଡିନାଇଡ୍ କରିପାରିବେନି। ଏତେ ସୁନ୍ଦର ବର୍ଣ୍ଣନା କରାଯାଇଛି, ଏ ସତ୍ୟ। ମାୟା ଉଦ୍ଭତାମ ସୁଖାୟ, ମାୟା ସୁଖାୟ ଭରମ ଉଦ୍ଭତାମ, ମାୟାର ସୁଖ ପାଇବା ପାଇଁ ଗୋଟେ ବହୁତ ବଡ ମାୟା ସୁଖ, ମାନେ ମାୟା ଶବ୍ଦର ଅର୍ଥ କ'ଣ? ମାୟା ମାନେ ଯୋଉଟା ଫ୍ୟାକ୍ଟ ନୁହେଁ, ସତ୍ୟ ନୁହେଁ, କିନ୍ତୁ ସୁଖ ଭଳିଆ ଲୋକମାନେ ବି କୁହନ୍ତି, ବାବା କ'ଣ କହିବା, ସଂସାର ତ ମାୟାରେ ପଡ଼ିଯିବ ଆଉ। ଲୋକମାନେ ଗାଁ ଗହଳି ଏଠି କହିବେନି, ଟାଉନ ବଜାର ଲୋକ କହିବେନି, ସେ ମାୟା କ'ଣ ବି ଜାଣନ୍ତି ନା, ମାୟାକୁ କାକର ଧରି ଚାଲିଛନ୍ତି, ମାୟା କଣ ଜାଣନ୍ତି? ଗାଁ ଗାଁ ଲୋକ ଖୋଲି କୁହନ୍ତି, ବୁଢା ମାୟା କଣ ଆଜ୍ଞା ଛାଡି ହଉଛି, ମାୟା ମମତା କଣ କାଟି ହଉଛି, ମାୟା କଣ ସେ ଜାଣୁଛନ୍ତି? ଏଟା ମିଥ୍ୟା ରିଏଲାଇଜ କଲେଣି, ଯୋଉଟା ମିଥ୍ୟା ମିଥ୍ୟା ଜିନିଷ ବି କିଛି ସୁଖ ଦଉଛି। କେମିତି? ନାଇଁ, ଶରୀର ହେଉଛି ଟେମ୍ପୋରାରୀ, ଏଥିରୁ କିଛି ସୁଖ ମିଳୁଛି। ରିଲେସନ ହେଉଛି ଟେମ୍ପୋରାରୀ, ଏଥିରୁ କିଛି ସୁଖ ମିଳୁଛି। ଏଟା ମାୟା ସୁଖ ଦଉଛି, ଏଇଟା ଆମର ପରମାନେଣ୍ଟ ସୁଖ ନୁହେଁ। ଆମେ ବଞ୍ଚିବା ପାଇଁ ଏଇଟା ଦରକାର। ଯେମିତି ଜଣେ ବିବାହ ହେଉଛି, ଏଇଟା ଭୁଲ ଫିଲୋସଫି ନୁହେଁ, କିନ୍ତୁ ବିବାହଟା ଆମର ପରମାନେଣ୍ଟ ଲାଇଫ ନୁହେଁ। ହଣ୍ଡ୍ରେଡ୍ ହଜବ୍ୟାଣ୍ଡ ୱାଇଫ୍ ଆମର ବିବାହ ହେଇଗଲେ ଏଇଟା ଆମର ପରମାନେଣ୍ଟ ଲାଇଫ ସେଟଲମେଣ୍ଟ ହେଇଗଲା ନାଇଁ, ଏଇଟା ନୁହେଁ। ଆଉ ଏଥିରୁ ସୁଖ ମିଳିବ ନୁହେଁ। ଜଷ୍ଟ ଏ ଶରୀର ଯେହେତୁ ଆମର କଣ୍ଟ୍ରୋଲ ରହୁନି, ବା ସଂସାରରେ ବଞ୍ଚିବା ପାଇଁ ହେଲେ ବା ଗୋଟେ ସନ୍ତାନ ଦରକାର, ଆମର କିଏ ଦାୟିତ୍ୱ ନବ ଜଷ୍ଟ ମ୍ୟାନେଜ କରିବା ପାଇଁ? ଯେମିତି ଅଫିସର ଗୋଟେ ଟ୍ରାନ୍ସଫର କରାଗଲା କୋରାପୁଟକୁ, ଗୋଟେ ଆଇଏଏସ୍ ଅଫିସର ଭୁବନେଶ୍ୱର, ସେ ସେଠି ଗୋଟେ ବେଡ୍ ବି କିଣୁନି, ତଳେ ବିଛେଇଦି, କାରଣ ମୁଁ ଜାଣିଛି କେତେବେଳେ ମତେ ପୁଣି ଭୁବନେଶ୍ୱର ପୁଣି କେଉଁଝର କି କୋଉଠି ରାଉରକେଲା ପକା ହବ। ମୋର ଟ୍ରାନ୍ସଫର ଲାଇଫ, ଆମର ସେଇଟା ସେଇଭଳିଆ ଅବସ୍ଥା। କାହାର କେତେବେଳେ ଟ୍ରାନ୍ସଫର ହିସାବ ପତ୍ର ନାହିଁ, କାଳ ଟ୍ରାନ୍ସଫର କରିଦେବ। କିନ୍ତୁ ଆମର ମାୟା ସୁଖ କଣ? ଆମେ ତାକୁ ସତ୍ୟ ବୋଲି ଜ୍ଞାନ କରୁଛୁ, ଏଇଠି ମତେ ସୁଖ ମିଳିବ, ଏଇ ଘର କଲେ ମତେ ସୁଖ ମିଳିବ, ବିବାହ ହେଲେ ମତେ ସୁଖ ମିଳିବ, ଧନ ରୋଜଗାର କର, ଏଇଟା କରିବାକୁ ପଡିବ, କିନ୍ତୁ ଏଥିରେ ସୁଖ ନାହିଁ। ଯେହେତୁ ସଂସାର ରହିଛି, କର୍ମ ଫଳ ଅଛି, କରିବାକୁ ପଡିବ, କିନ୍ତୁ ଅନାସକ୍ତ ଭାବ। ଆଉ ଏତେ କର୍ମ କଲା ପରେ ଯେ ଫଳ ଆମକୁ ମିଳିବ, ତା ବି ଭଗବାନ ୱାର୍ଣ୍ଣିଂ ଦେଇ କହୁଛନ୍ତି, କର୍ମଣ୍ୟବା ଅଧିକାର ସ୍ତୁମା ଫଳେ ତୁ କଦା ଆଚନ। ତୁମେ ହାର୍ଡ ଲେବର କରିପାର, କିନ୍ତୁ ୟାର ଫଳ ମୋ ହାତରେ ଅଛି, ରେଜଲ୍ଟ ମୋ ହାତରେ ଅଛି, ଆପଣ ରାଇଟ୍ସ ଆପଣଙ୍କର ନାହିଁ। ମୁଁ କର୍ମ କଲି ଫଳ ପାଇବି ନା? ଏ ଅଧିକାରୀ ଭଗବାନ ଛାଡ଼ ନା, ପୁଣି ବି ମନୁଷ୍ୟ ମାୟା ସୁଖାୟ ଭରମ, ମାୟାର ସୁଖ ପାଇଁ ଗୋଟେ ହେଭି ଲୋଡ ନେଉଛି, କିଞ୍ଚିତ ସୁଖ ପାଇଁ ମଣିଷ ଏତେ କଠିନ। ମୁଁ ଆପଣଙ୍କୁ ତା ମାନେ କହୁନି ଯେ ସବୁ ଇନଷ୍ଟିଚ୍ୟୁସନ ବନ୍ଦ ହେଇଯାଉ, କିଛି କେହି କାମ ନ କରୁ, ସବୁ ଅଳସୁଆ ହେଇକି ବସନ୍ତୁ ନା, ଏଇଟା ଲକ୍ଷ୍ୟ ନୁହେଁ। ଲକ୍ଷ୍ୟ ହଉଛି ମନୁଷ୍ୟ ଜୀବନ ମିଳିଛି ଏତେ କଠୋର ପରିଶ୍ରମ କରିବା ପାଇଁ ନୁହେଁ। ମନୁଷ୍ୟ ଜୀବନ ଶରୀର ମିଳିଛି ମାନେ ଇନ୍ଦ୍ରିୟ ଅଛି ମାନେ ଆପଣ କିଛି ପରିଶ୍ରମ କରିବେ, କିନ୍ତୁ ଏତେ କଠୋର ପରିଶ୍ରମ ନୁହେଁ। ନାୟମ ଦେହ ଦେହ ଭାଜାନ ଲୋକେ କାସ୍ତାନ କାମାନ ଆର ହତି ବିଡ଼ି ବୁଝାମ ଯେ, ଶହେ ପୁତ୍ରକୁ ବସେଇ ବୁଝଉଛନ୍ତି, ରେ ପୁଅ ଏ କଠୋର ବିଡ଼ବୁଜା ବିଷ୍ଠା ଖାଇବା ପାଇଁ ଶୁକର ଯେଭଳି ଧାଉଁଛି ସକାଳୁ ଉଠିକି ସନ୍ଧ୍ୟା ପର୍ଯ୍ୟନ୍ତ, କାସ୍ତାନ କାମାନ ଏତେ କଷ୍ଟ ଉଠେଇବା ମନୁଷ୍ୟ ଜୀବନରେ ଆବଶ୍ୟକ ନାହିଁ ଏ କାମନା ମାନଙ୍କୁ ପୂର୍ତ୍ତି କରିବା ପାଇଁ। ସ୍ୱଳ୍ପ ପରିଶ୍ରମ ଯେତିକି ଆବଶ୍ୟକ, ଛ ଘଣ୍ଟା ଲେବର ବାସ, ତାପରେ ଭଗବତ ଭଜା, କର୍ମ ବନ୍ଦ କରାଯିବନି, କିନ୍ତୁ ହାର୍ଡ ଲେବର କରିବା ଦରକାର ନାହିଁ। କାରଣ ହାର୍ଡ ଲେବର ଆପଣ କରିବା ଦ୍ୱାରା ଆପଣଙ୍କ ତିନିଟା ଜିନିଷ ଲସ୍ ହେଇଯାଉଛି, ଲାଇଫ୍ ସ୍ପାନ୍ ତ ଯାହା କମିଲା କମିଲା, ଆପଣ ମେଣ୍ଟାଲ ଷ୍ଟ୍ରେଙ୍ଗଥ ବି ଗଲା ନା। ଆପଣ ଯଦି ମେଣ୍ଟାଲ ଷ୍ଟ୍ରେଙ୍ଗଥ ତାକୁ ୟୁଜ୍ କରିଦେଲେ ମନି ଉପରେ, ଆପଣ ଆସିକି ଠାକୁରଙ୍କୁ କ'ଣ ଭଜନ କରିବେ? ମାଇଣ୍ଡଟା ଏଜିଟେଟ୍ ହେଇକି ଆସିଲା, ଘରେ ଆସିକି ପହଞ୍ଚିଲା ଆପଣ ଖାଲି ଚିଡ଼ଚିଡ଼ି ହେବେ, ସ୍ୱାମୀ ସ୍ତ୍ରୀରେ କଳହର, ଇଏ ଗୋଟେ ଫ୍ୟାକ୍ଟ। ଆପଣଙ୍କୁ ଯେତିକି ମେଣ୍ଟାଲ ପ୍ରେସର ନେଇପାରିବେ ଆପଣଙ୍କୁ ସେତିକି ଭଗବାନ ଦେଇଛନ୍ତି, ଆପଣ ତାଠୁ ଓଭରଲୋଡ ନେଉଛନ୍ତି, ଆଉ ଶରୀର ନଷ୍ଟ ହବ। ଓଭରବର୍ଡନ ଯେତେବେଳେ ଆପଣ ନେଲେ, ମନର ଗୋଟେ ନିର୍ଦ୍ଦିଷ୍ଟ କ୍ଷମତା ଅଛି ସେ ଚାପକୁ ସହିପାରିବେ, ତାହେଲେ ଆପଣ ଓଭରବର୍ଡନ ଦେଲେ ସେ କଣ କରିବ? ଚାପଟା ନ ନେଇକି ସେ ଗୋଟେ ଶରୀର ଉପରେ ଛାଡ଼ିଦେବ, ସେଟା କଣ ହେଇଗଲା? ବ୍ଲଡ ପ୍ରେସର ହେଇଗଲା, ପାରାଲିସିସ ହେଇଗଲା, ମାନସିକ ଚାପଟାକୁ ମନ ଆସି ଚାପଟାକୁ ସହିପାରୁନି, ସେ ଶରୀର ଉପରେ ପକେଇ ଦେଉଛି। ମୁଁ ଆପଣଙ୍କ ଉପରେ କ୍ୱିଣ୍ଟାଲ ଲୋଡ଼ଟା ଦେଇଦେବି, ଆପଣ ନେଇପାରିବେ ନା? ଆପଣ କଣ କରିବେ, ଭୂମିରେ ପକେଇବେ, ନହେଲେ କାହା କାନ୍ଧରେ ଦେଇଦେବେ? ଏହା ହେଉଛି ଅବସ୍ଥା ଆମର, କାହିଁକି ଏତେ ପରିଶ୍ରମ କାହିଁ କରୁଛନ୍ତି? ମାୟା ସୁଖାୟ, ଆକ୍ଚୁଆଲି ଆମକୁ ସୁଖ ମିଳୁଛି କି? ଆମେ ଯଦି ପ୍ରଶ୍ନ କରିବା, ଆମର ବାପା ସୁଖରେ ଥିଲେ ନା ମୁଁ ସୁଖରେ ଅଛି? କେହି ଆପଣଙ୍କ ଭିତରେ ହାତ ଟେକି କହିଲେ ଆଜ୍ଞା ମୁଁ ସୁଖରେ ଅଛି, ମୋ ବାପା ସୁଖରେ ନଥିଲା? ମୁଁ ଆପଣଙ୍କୁ ପ୍ରମାଣ କରିଦେବି, ଆପଣ ବାପା ଆପଣଙ୍କୁ 100% ସୁଖରେ ଥିଲା। ବାପା ତାଙ୍କର ଭାଇମାନଙ୍କ ସାଙ୍ଗରେ ବସିକି ପଖାଳ ଭାତ ଖାଇକି ଆଳୁ ଭଜା ଖାଇକି ସୁଖ ପାଉଥିଲା, ଆପଣ ହୋଟେଲରେ ଗୋଡ଼ ହଲେଇକି ସେ ମିଲ୍ ଖାଇଲେ ବି ସୁଖ ନାହିଁ ନାହିଁ। ପରିବାର ଭିତରେ ଏତେ ସୁନ୍ଦର ଆଗରୁ ସମ୍ପର୍କ ଥିଲା, ଦେଖିଛନ୍ତି ଦୁଇ ଭାଇ ଚାରି ଭାଇ ଏକା ଜାଗାରେ ବସିକି ଖାଇବେ, ବର୍ତ୍ତମାନ କୁକୁର ଭଳିଆ କାମୁଡ଼ା କାମୁଡ଼ି, ସେ ସ୍ୱାମୀ ସ୍ତ୍ରୀ ଦି ଜଣ ଝିଅ ପାଖରେ କେହି ନଥିବେ, ତା ଭିତରେ ଝଗଡ଼ା ଚାଲିଥିବ। ଆରେ ତୁମ ଜୀବନର ଭୋଗର ମୂଲ୍ୟ କଣ? ମାୟା ସୁଖ ମଣିଷ ଜୀବନ ଏଥିପାଇଁ ମିଳେନି। କହିଲେ ପ୍ରଭୁ ମୁଁ ସୋଚେ ବିମୁଖ ଚେ ତସେନ୍ଦ୍ରିୟ ଅର୍ଥ, ମୁଁ ଏମାନଙ୍କ ପାଇଁ ବହୁତ ଦୁଃଖରେ ପଡ଼ିଯାଇଛି। ପ୍ରଭୁପାଦ କହନ୍ତି ବୈଷ୍ଣବ ପ୍ରାକ୍ଟିକାଲି ପ୍ୟୁରିଟି ବଢ଼ିବା ନୋ ପ୍ରୋବ୍ଲେମ, ଗୋଟେ ଶୁଦ୍ଧ ଭକ୍ତର କିଛି ପ୍ରୋବ୍ଲେମ ନାହିଁ। ତାର ପ୍ରୋବ୍ଲେମ ହେଲା ଲୋକମାନେ ଠାକୁରଙ୍କୁ ଡାକୁନାହାନ୍ତି ଦୁଃଖ ପାଉଛନ୍ତି, ଏତିକି ତାର ପ୍ରୋବ୍ଲେମ। କାରଣ ତାର ଅନ୍ତର ଜଳୁଛି, ଆରେ ଏଇ ଲୋକମାନେ ପ୍ରଭୁଙ୍କୁ ଡାକୁନାହାନ୍ତି, ମାନଙ୍କର କେମିତି ମଙ୍ଗଳ ହବ? ମାନେ ସବୁ ପ୍ରୋବ୍ଲେମର ସଲ୍ଭ ସେଇଠି ଅଛି ନା, ପ୍ରଭୁଙ୍କୁ ଆଶ୍ରୟ କଲେ ତାର ମଙ୍ଗଳ ହବ, ନହେଲେ ଅଲଗା କୌଣସି ମଙ୍ଗଳ ନାହିଁ, ଚାନ୍ସ ନା। ସୋଚେ ତତ୍ ବିମୁଖ ଇନ୍ଦ୍ରିୟ ଅର୍ଥମ, ସେ ଯେଉଁମାନେ ବିମୁଖ ହେଇଯାଇଛନ୍ତି, ହରି ବିମୁଖ ହେଇଯାଇଛନ୍ତି କାହିଁକି, ଇନ୍ଦ୍ରିୟ ସୁଖ ପାଇଁ, ସେମାନଙ୍କ ପାଇଁ ମୁଁ ବଡ ଚିନ୍ତାରେ ପଡ଼ିଯାଇଛି। ମାୟା ସୁଖାୟ ଭରମ ଉଦ୍ଭତ ବିମୁଡ଼ାନ, ବହୁତ ବଡ ବୋଝ ନଉଛନ୍ତି, ହେଭି ଲୋଡ ଗଧ ବୋଡ଼ ୱାର୍କ ଲାଇକ୍ ଆଶିଷ ପ୍ରଭୁପାଦ କୁହନ୍ତି। ଭକ୍ତିମଠ ସେ ଲେଖିଲେ ନା, ଗର୍ଦ୍ଧବେର ମତ ଆମି କରି ପରିଶ୍ରମ, ଗର୍ଦ୍ଧବେର ମତ ଆମି କରି ପରିଶ୍ରମ, କାର ଲାଗି ଅତ କରି ଘୁଚିଲା ଭ୍ରମ, ଲାଗେ କରି ନା ଘୁଚିଲା ଭ୍ରମ। ଲାଷ୍ଟରେ ଏଇ ପଏଣ୍ଟ ଆସିବ, ଯେତେବେଳେ ସ୍ୱର ଟିକେ ବୃଦ୍ଧ ହେଇଯିବ, ସେତେବେଳେ କାହା ଲାଗି କେତେ ଖଟିଲି ଲୋକ କୁହନ୍ତି, ଏ କୁହନି କୁହନି ମିଛରେ ଜୀବନଟା ଆମର ବେକାର ଗଲା ମାୟାରେ ପଶି ପଶି, କାହିଁକି ତା ଜୀବନ ସାର ଜାଣିଦେଲା ନା, ଏତେ କଲା ପରେ ଏତେ ହାର୍ଡ ଷ୍ଟ୍ରଗଲିଂ କଲା ପରେ ମତେ କି ଶାନ୍ତି ମିଳୁନି, ପୁଣି ମୃତ୍ୟୁ ଦ୍ୱାରକୁ ମତେ ଯିବାକୁ ପଡିବ, ଭୟ ଲାଗିବ। ଲାଷ୍ଟ ଷ୍ଟେଜ୍ ନା, ଆପଣ ଯୋଉ କର ହାର୍ଡ ଲେବର କରିଥିବେ ତାର ରେଜଲ୍ଟଟା କଣ ମିଳିଲା? ଏ ବାର୍ଦ୍ଧକ୍ୟ ଅବସ୍ଥାରେ ଆପଣଙ୍କୁ ନା ମେଣ୍ଟାଲ ପିସ୍ ମିଳୁଛି, ନା ବଡି ପିସ୍ ମିଳୁଛି, ନା ହେଲ୍ପ ଆଉଟସାଇଡ୍ ହେଲ୍ପ ମିଳୁଛି, କିଛି ନା। ଏଲୋନ୍ ଏକାକି ବସିଥିବେ, ତା ଦେହରେ ପୁଣି ରୋଗ ବ୍ୟାଧି ଚାଲି ଆସିବ। ସେତେବେଳେ ଚିନ୍ତା କରି କାହିଁକି ଏତେ ଖଟିଲିଟି ପ୍ରଭୁଙ୍କୁ ଡାକିଥିଲେ ପରେ ମୋର ଲାଭ ହେଇଥାନ୍ତା। ସେଥିପାଇଁ ଆଲେକଜାଣ୍ଡର, ଆମର ସ୍ୱୟଂ ମହାରାଜ କୁହନ୍ତି ଆଲେକଜାଣ୍ଡରଙ୍କ କଥା, ଗ୍ରୀକ୍ ଆଲେକଜାଣ୍ଡର ତାଙ୍କର ମନ୍ତ୍ରୀକୁ ଡାକିକି କାନ୍ଦିଲେ, ବହୁତ ଦିନ କାନ୍ଦିଛି। ଦରବାର କବିତା ଆମର ପଢା ହେଉଥିଲା, ମୁଁ ସବୁ ଭୁଲିଗଲିଣି, ସେ ବହି ବି ମଗେଇବା ପାଇଁ ଚାହୁଁଛି ଆଉ ପାଉନି କୋଉଠି, ଆମେ ପଢୁଥିଲୁ ଦରବାର, ଫକୀରମାନଙ୍କର ଲେଖା ମନେ ହୁଏ ଦରବାର, ଆଲେକଜାଣ୍ଡର ଗ୍ରୀକ୍ ବି ଆଲେକଜାଣ୍ଡର, ନାମ ଶୁଣିଲେ ରାସ୍ତା ଚାଲ କ୍ଲିୟର, ରୋଡ କ୍ଲିୟର, ଦେଶର ରାଜା ମାନେ ସୁନ୍ଦର ସୁନ୍ଦର ଉପହାର ନେଇକି ଯାହାଙ୍କୁ ସ୍ୱାଗତ କରନ୍ତି, ସେ କହିଲେ ମନ୍ତ୍ରୀ ମୋ ଜୀବନଟା ବେକାର ହେଇଗଲା, ଏତେ ବଡ ବିଶ୍ୱକୁ ବିଜୟ କଲା ପରେ ମୃତ୍ୟୁ ମୋତେ ଆସିବ, ଆଉ ସଂସାର ଲୋକମାନଙ୍କୁ ଜଣେଇବ ମୋତେ, ଜଣେ ବିଦେଶୀ ଲୋକ ଏଇଟା ଶିକ୍ଷା ଦେଉଛନ୍ତି ଗ୍ରୀକ ଲୋକ। ମୁଁ ଗଲାବେଳେ ମୋର ଦୁଇ ପାର୍ଶ୍ୱ ଦୁଇ ପାଖରେ ମୋର ହାତକୁ ଝୁଲେଇକି ନବ, ମୋତେ ଦେଖି ଲୋକ ଜାଣିବେ ଜଗତେ କ'ଣ ସ୍ୱୟଂ ମହାରାଜ ସବୁ ପଦ ମନେ ରଖିଥିଲେ, ଆମର ସବୁ ଭୁଲିଗଲୁଣୁ, ଆସିଥିଲି ଖାଲି ହସ୍ତରେ ଯାଉଛି ଖାଲି ହାତ, ଏ ଲୋକମାନେ ଜାଣନ୍ତୁ ମୁଁ ଗ୍ରୀକ ବିର, ମୋର ପ୍ରୋସେସନ୍ ବେଳେ ହାତ ଦୁଇଟାକୁ ବାହାର ରଖିଥିଲି, ମୁଁ ଖାଲି ହାତରେ ଯାଉଛି। ବଡ ବଡ ରିଅଲାଇଜ୍ଡ ପର୍ସନ୍ ସେମାନେ ଲାଷ୍ଟରେ ଆଡମିଟ୍ କରୁଛନ୍ତି, ଗଧ ଭଳି ଆମକୁ ପରିଶ୍ରମ କରୁଛେ, ଏଇଟା ଦରକାର ସେଇଟା ଦରକାର କାମନାକୁ ପୂର୍ଣ୍ଣ କରିବା ପାଇଁ, ସୁଖ କାହିଁ? ପ୍ରଭୁ ଏଇ ଲୋକମାନଙ୍କୁ ଉଦ୍ଧାର କରନ୍ତୁ, ମୋ ଉଦ୍ଧାର କଥା ଚିନ୍ତା କରନ୍ତୁନି। ଗର୍ଦ୍ଧବେର ମତ ଆମେ କରି, ଗର୍ଦ୍ଧବ କେମିତି ପରିଶ୍ରମ କରୁଛେ? ତାର ବୁଦ୍ଧି ନାହିଁ, ଗର୍ଦ୍ଧମାନଙ୍କୁ ଗୋଟେ ଘାସ ବିଡ଼ାରେ ଦିନମାନ ଖଟାଯାଏ, କିନ୍ତୁ ସେଇ ଘାସ ବିଡ଼ାଟା ଲାଷ୍ଟକୁ ଦିଆହବ, ଗଧ ମୁଣ୍ଡରେ ଗୋଟେ ବାଡ଼ିରେ ଘାସ ବିଡ଼ାଟାକୁ ଟଙ୍ଗେଇ ଦିଆହବ, ଗଧ ପିଠିରେ ଲୋଡ୍ କରିଦିଆଲା ଇଟା ବାଲି, ସେ ପିଠି ଦେଖି ଠିଆ ହେଇଯାଏ, ସେଣେ ତାର ଗଧର ମାଲିକ ତାର ଲୋଡ୍ କରିବ, ମାଲିକ ଆଣି ଅନଲୋଡ୍ କରିଦବ, ଇଏ ତାର ସାଧୁ ଭଳିଆ ଆସି ପିଟା ଦେଖା ଦେଖା, ମୁଁ ଦେଖିଛି ବୃନ୍ଦାବନରେ। ଆରେ ଇଏ ଖାଲି ଖାଲି ଯାଉଛନ୍ତି, କେମିତି ଯାଉଛନ୍ତି ଲାଇନ, ତାଙ୍କର ଏତେ ଜ୍ଞାନ, ପୁରା ଶୃଙ୍ଖଳା ହେଇକି ଗାଡ଼ି ଆସିଥିବ, ସେ ତାର ଠିକ୍ ସେ କରେ କରେ ଯାଉଥିବ, ମାଲିକ ଆଣି ତାର ସେଣେ ଅନଲୋଡ୍ କରିଦବ, ମାଲିକ ଏଠି ଆସି ଲୋଡ୍ କରିବ, ଆସିକି ଠିଆ ହେଇ ପିଠି ଦେଖେଇ ଯିବେ, ଘାସ ପିଟା ତାର ଆଗରେ ବାନ୍ଧିଦେଇଥିବେ, ଯେତେବେଳେ ହାଲିଆ ହେଇଯିବ ସେ ସବୁ ଘାସ ଗୁଡ଼ାଟା କାଢ଼ିବ, ଖରାବେଳ ହେଇଗଲାଣି ଘାସ ଗୁଡ଼ାଟାକୁ ବାଡ଼ିରେ ସେ ଇଟାରେ ଖୁସି ଦେବ, ଇଟା ବୁଝରେ ଖୁସିଦେଲା ଗଧ ଯୋଉ ବଳ ପାଉନଥିବ ଘାସ ଗୁଡ଼ାକୁ ଦେଖି ବଳ ପାଇଲା ଆଉ, ସେ ଭାବିବ ଏଇ ଟିକେ ଆଗକୁ ନେଇଗଲେ ଘାସ ଗୁଡ଼ାଟା ଖାଇବେ ଆଉ, ସିଏ ଗଲାବେଳକୁ ବାଡ଼ି ସହ ଘାସ ବିଡ଼ାଟା ଅଛି, ସିଏ ତ ଯାଉଥିବ ବାଡ଼ି ଘାସଟା ଆଗକୁ ଯାଉଥିବ, ଇଏ ଭାବିବ ହେ ଆଗକୁ ଗଲେ ତ ଖାଇବେ ଆଉ କ'ଣ, ମାଲିକ ଘରେ ପହଞ୍ଚିବ, ମାଲିକ ଆଣି ଅନଲୋଡ୍ କରିଦେଇ ପୁଣି ସେ ଘାସ ବିଡ଼ାଟାକୁ ଲୁଟ ଦେବ, ଇଏ ପୁଣି ଧରିଧରିଆ ଚାଲି ଆସେ, ଏଇ ଗୋଟେ ଘାସ ବିଡ଼ା ଏପଟ ସେପଟେ ସବୁ ମାଲ ଅନଲୋଡ୍ ହେଲା ପରେ ତା କତିରେ ପକା ହବ, ଆମର ଜୀବନ ସେ ଏହା ନା, ଏ ସଂସାର ଟିକେ ସୁଖ ପାଏ ବାସ ଚଲେଇଛି ମାୟା, ଏପଟ ସେପଟ ଏପଟ ସେପଟ ଏପଟ ସେପଟ ଲୋଡ୍ ଅନଲୋଡ୍ ଲୋଡ୍ ଅନଲୋଡ୍ କରିଦେଇ ସେସବୁ ଅସାର, ତ ଗୋଟେ ପଢ଼ୁଥିଲି ସେ ବହିଟା ପଢ଼ୁଥିଲି, ଏସବୁ ବାହାର ସାଧୁମାନେ ସବୁ ଲେଖିଛନ୍ତି ପଢ଼େଇବାକୁ ପଡ଼େ ବାହାର ଲୋକମାନଙ୍କ ପାଇଁ ସବୁ, ଭକ୍ତମାନଙ୍କ ପାଇଁ ବି ଲୋକମାନଙ୍କ ପାଇଁ ବି, ଜଣେ ସାଧୁସଙ୍ଗ କରିବାକୁ ଆସେ ଗୃହସ୍ଥ ଲୋକ ସାଧୁସଙ୍ଗ କରିବାକୁ ଆସେ, ସାଧୁ ଯେତେ ଅଟକେଇବେ ଗୋଟେ ରାତି ରହୁନା, କହ ଆଜ୍ଞା ମୁଁ ନଗଲେ ମୋ ପିଲା ଛୁଆ ମରିଯିବେ ତ, ମୋତେ ନ ଦେଖିଲେ ନା ମୋତେ ସୁଖ ଲାଗୁଛି ନା ତାଙ୍କୁ ସୁଖ ଲାଗୁଛି, ଆଜ୍ଞା ମୋ ପୁଅ ଝିଅ ମୋ ସ୍ତ୍ରୀ ଏତେ ମୋତେ ଭଲ ପାଏ, ଆଜ୍ଞା ଆପଣ ଚିନ୍ତା କରିପାରିବେ, ଏଇଟା ପୁରା ମାୟାର ପଡ଼ୁଛି ରେ, ମାୟା ସୁଖ ମୁଦ୍ଭ ତ ଏଇଟା ମାୟାର ପଡ଼ୁଛି ଆଉ, କହିଲା କୋଉଠି ଶିଖିବାକୁ ପଡ଼ିବ, କହିଲେ ରେ କିଏ କାହା ପାଇଁ ପଡ଼ୁଛି ରେ, ସବୁ ଗୋଟେ ମାୟା ଛନ୍ଦି ଯାଇଛି ଖାଲି ମିଛର ମନ ଗୋଟେ ତାକୁ ମାନି ନେଇଛି, ଇଏ ମୋତେ ସୁଖ ଦବ, କଣ ତା ପୂର୍ବରୁ ସେ ବଞ୍ଚିନଥିଲା ନା କଣ, ନା ସେ ପଳେଇଗଲେ ବଞ୍ଚିବନି, ସାଧୁ ଯେତେ ବୁଝିଲା କହିଲା ଆଜ୍ଞା ଆପଣ ଜାଣିନାହାନ୍ତି ମୋ ଝିଅ ଶୋଇବନି, ମୋ ପୁଅ କାନ୍ଦିବ, ମୋ ସ୍ତ୍ରୀ ଦ୍ୱାର ଖୋଲିକି ବସିଥିବ, ନହେଲେ ପାଗଳା ହେଇଯିବ, କହିଲା ତୁ ଯା ତୁ ଗୋଟେ କାମ କର, ତୁ ଜାଣିନୁ ରେ ସଂସାର, କହିଲା ତୁ ଗୋଟେ ପ୍ରାଣାୟାମ ଶିଖ, ତାକୁ ପ୍ରାଣାୟାମ ଶିଖେଇଲା, ପ୍ରାଣାୟାମ ଶିଖିଲା ଶିଖିଲା ଶିଖିଲା, ଦେଖ ତୁ ଏଇ ପାଣିରେ ତୁ ଯେତେବେଳେ ପ୍ରାଣାୟାମ କରି ପାଣିରେ ବୁଡ଼ି ପଡ଼ିବୁ, ତୁ ସେ ବୁଢ଼ି ବୁଡ଼ିକା ଯୋଉଠୁ ଚାହିଁ ସେଠି ଚାଲିଲି, ବୁଢ଼ି ବୁଡ଼ିଆ ପଳେଇବ ଆଉ, ତୁ ଶିଖିଗଲା, ସେ ତ କହିଲା ତୁ ତୋ ସ୍ତ୍ରୀ ଛୁଆ ପିଲାକୁ ଗାଧେଇବାକୁ ନବୁ, ସ୍ତ୍ରୀ ଛୁଆ ପିଲା ସବୁ ନଦୀକୁ ଗାଧେଇବାକୁ ଯାଇଛୁ, ଏ ତାର ପାଣିରେ ବୁଡ଼ିଲା, ପ୍ରାଣାୟାମ କରୁଛି ପାଣିରେ ବୁଡ଼ିଗଲ, ତା ଗୁରୁ ଶିଖେଇଛନ୍ତି ପାଣିରେ ବୁଡ଼ିକି ଏକବାର ସେ ନଦୀରେ କରେ 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 ଜଙ୍ଗଲ କର ଯୋଉଠି ସବୁ ହେଇଯାଇଛି ଆଇକଳମ ଫାଇକଳମ ବୁଦ୍ଧା, ସେ କରେ ଉଠିଲା, ଉଠିକି ଗୁରୁ କହିଲେ ତୁ ଲୁଚି ଲୁଚିକି ତୋ ସ୍ତ୍ରୀ ଛୁଆ ପିଲା ଜାଣିବେନି, ତୁ ପଳେଇ ଆସ ମୁଁ ଆଶ୍ରମ ପଳେଇ ଆସେ, ଆଉ ମୁଁ ତ ଗୋଟେ ଘର ଚାମ ମାରିଦେବି, ସେ ତାର ଲୁଚି 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 ଲୁଚିକି ପଳେଇଲା, ସ୍ତ୍ରୀ ଛୁଆ ପିଲା ତାଙ୍କର କନ୍ଦା କଟା କଲେଣି, ମୋ ବାପା ମରି ପୁଅ କାନ୍ଦୁଛି ବାପା ମରିଗଲା, ସ୍ତ୍ରୀ ସବୁ ଗାଁ ଲୋକ ଦୌଡ଼ି ଆସିଲେ କ'ଣ ହେଲା କ'ଣ ହେଲା, ଖୋଜା ଖୋଜି କଲେ, ସିଏ ତ ଆର ପାରରେ ପାରେଇକି ଗୁରୁଙ୍କ ଆଶ୍ରମ ରହିଲେ, ତେଣୁ ଗାଁରେ ଡିକ୍ଲାର ହେଇଗଲା ସିଏ ମରିଗଲା, ଇଏ ତାର ବିଧବା ହେଇଗଲା, ତାର ଯୋଉ ସତ୍ସଙ୍ଗୀ ଥିଲେ ସତ୍ସଙ୍ଗରେ ଯାଆନ୍ତି ସେମାନେ ଦେଖିଲେ ରେ ଇଏ ତ ଯାହା ସାଧୁ ପାଖକୁ ଯାଏ, ଏ ସ୍ତ୍ରୀଟା ହଇରାଣ ହବ, ଛୁଆ ପିଲା ଦିଟା ଅଛନ୍ତି, ସେ ତ ମରିଗଲା, ଆଉ ଆମେ ଡାଲି ଚାଉଳ ଦବା, କିଏ କହିଲା ମୁଁ ଆଜ୍ଞା ତା ଛୁଆ ପାଇଁ କ୍ଷୀର ଦେବି, ଜିନିଷପତ୍ର ସବୁ ଦବା, ସେ ତା ଚାଲିଲା ଆରାମ, ଦଶ ପନ୍ଦର ଦିନ ଗଲା, ଗୁରୁ ତ ଖାଇବାକୁ ଦିଅନ୍ତି ଘରେ କବାଟ କିଣି ଦିଅନ୍ତି, କାରଣ କେହି ନ ଦେଖନ୍ତୁ, ସେମାନେ ଜାଣନ୍ତୁ ଇଏ ମରିଯାଇଛି, ତାକୁ ଶିଖେଇବେ ରେ ତୁ ବୋକାଟା ମାୟା ସୁଖ ପାଇଁ ଖଟୁଛୁ, ପୁଣି ଯଦି ବି ଖଟୁ ତାକୁ ସୁଖ ବୋଲି କେମିତି ଜ୍ଞାନ କରୁଛୁ, କିଛି ଦିନ ଗଲେ ସେ ଆସିଲା, ତାକୁ ଡକେଇଲେ, କହିଲେ ତା ସ୍ତ୍ରୀ ଡାକିଲ, ସେଇଠି ସେ ଘର ଏମିତି କବାଟ ଭିତରେ ଅଛି, କବାଟଟା ବନ୍ଦ ସବୁ ଶୁଭୁଛି, କହିଲେ ମା ତୁ ଭଲରେ ଅଛୁ ନା, କହିଲେ ଆଜ୍ଞା ମୁଁ ପୂର୍ବ ଅପେକ୍ଷା ଭଲରେ ଅଛି, ସେ ଶୁଣିଲା ସେଠି ଆଉ କହିଲେ ଆଜ୍ଞା ପୂର୍ବ ଅପେକ୍ଷା ଭଲରେ ଅଛି, ଯିଏ ତ ଗଲା ଗଲା ସେ ସ୍ୱାମୀ ଗଲା ଆଉ କଣ ସ୍ୱାମୀ ମିଳିବ କି, କିନ୍ତୁ ଆଜ୍ଞା ପୂର୍ବ ଅପେକ୍ଷା ଭଲରେ ମୋ ସମସ୍ତ ଚଳୁଛୁ କେମିତି, କହିଲେ ଆଜ୍ଞା ଭକ୍ତ ଭଗବାନ ପ୍ରଭୁ ଅଛନ୍ତି ଜଗତର କର୍ତ୍ତା, ସେ ସମ୍ଭାଳୁଛନ୍ତି ନା, ଆଜ୍ଞା ଇଏ ଡାଲି ଦେଉଛି ସେ ଚାଉଳ ଦେଉଛି, ସବୁ ଲିଷ୍ଟ ଦେଇଦେଲା, ଆରେ ସଂସାରରେ ଭଗବାନ କୌଣସି ଜୀବ ଦ୍ୱାରା କାହାକୁ ବି ସୁଖ ଦେବେ, ପଶୁପକ୍ଷୀ ମାନେ ଏତେ ବଡ଼ ଶୀତ ଦିନ ବର୍ତ୍ତମାନ ଆସିବ, ତା ଦେହରେ ଅଣ୍ଡା ଦେଇକି ଛୁଆ ଦେଇକି ଖାଇବା ପିଇବା କରିକି ତାଙ୍କ ସଂସାର ଚଳେଇଛନ୍ତି ନା, ଆମେ ଏତେ ବଡ଼ ମଣିଷ ହେଇଛେ ଆମେ ପ୍ରଭୁଙ୍କୁ ଆଶ୍ରୟ କରି ଆମକୁ ଭୋଜନ ମିଳିବନି, ସିଏ ଶୁଣିଲା କହିଲା ଆଜ୍ଞା ପୂର୍ବ ଅପେକ୍ଷା ମୁଁ ଭଲରେ ଅଛି, ମୋତେ ଭଗବାନ ଆପଣମାନଙ୍କ ସାଧୁମାନଙ୍କ ଦୟାରୁ ମୁଁ ଭଲରେ ଅଛି, କହିଲେ ମା ତୋର ସମସ୍ୟା କିଛି ନାହିଁ, କହିଲା ଆଜ୍ଞା କିଛି ସମସ୍ୟା ନାହିଁ, ଇଏ ତାର ଶୁଣିଲା, ପୁଣି ପଦନ୍ତି ଚାଲିଗଲା, କହିଲେ ତୁ ଯା ରାତିରେ ଟିକେ ତୋ ଘର ଆଡ଼କୁ ବୁଲି ଆସିବୁ, ଇଏ ଜାଣିଛି କ'ଣ ସ୍ୱାମୀ ତ ବିଧବା ଡ୍ରେସ୍ରେ ବୁଲୁଛି, ସବୁ ଜାଣିଛି ମରିଯାଇଛି ଆଉ କ'ଣ, ଗୁରୁ ଶିଖେଇବେ ରାତିରେ ଯାଇ କବାଟ ପିଟିଲା, ଡାକିଲା, ଏ କବାଟ ଖୋଲ, କବାଟ ଖୋଲ। ସେ ଆଜ୍ଞା କବାଟରେ ଗୋଟେ ଲକ୍ ପକେଇଥିଲା, ଡବଲ ଲକ୍ ପକେଇଲା। ଯୋଉ ଆଗରୁ ସବୁ ବାଡ଼ି ଦିଅନ୍ତିନି କି ଲୁହାର, ଏଇଠା ଏମିତି ବାଡ଼ି ଦେଇ ଦିଅନ୍ତି। ଭୂତ ଆସିଛି ରେ, ସେ ଡାକୁଛି, ଆରେ ମୁଁ ମରିନେଇ, ମୁଁ ତୁମ ସ୍ୱାମୀ। କହିଲା ନା ନା ନା, ଭୂତ ଭୂତ ମୋ ଛୁଆ ପିଲା ଡରିବେ, ତୁମେ ଶୀଘ୍ର ଉଠି ଯାଅ। ଆଜ୍ଞା ସ୍ୱାମୀ ଗଲେ ବର୍ତ୍ତମାନ, ଛୁଆ ପିଲା, ମୋ ଛୁଆ ପିଲା ଡରିବେ, ତୁମେ ପଳେଇଲ। କବାଟ ଖୋଲା ହବ ସେପଟର, ସେ ରହିଛି ସେପଟ, ସେ କବାଟ ଦେଇ କଥାବାର୍ତ୍ତା ଚାଲିଛି। ଏ ମୁଁ ମରିନେଇ, ମୁଁ ବଞ୍ଚିଛି। କହିଲେ କଣ ବଞ୍ଚିଛ, ମ ତୁ ବଞ୍ଚିଛ, ଭୂତ ରୂପରେ ଆସିଛ, ତୁମର ଆସକ୍ତି ଯାଇନି, ମୋ ଛୁଆ ପିଲା ଡରିବେ, ମୁଁ ମରିବି, ସେଇଠୁ ବାହାର ଯାଅ। କହିଲେ ଆଚ୍ଛା, ତୁମର କିଛି ଅସୁବିଧା ନାହିଁ? କହିଲେ ମୋର କିଛି ଅସୁବିଧା ନାହିଁ, ପୂର୍ବ ଅପେକ୍ଷା ମୁଁ ଭଲରେ ଥିଲି, ଅସୁବିଧା ହେଲା ତୁମେ ଏଠିକି ଆସିଲ। ଅସୁବିଧା ହେଲା ଏଇଟା। କହିଲେ ଆଚ୍ଛା, ତୁ ଚଳିବ କେମିତି? ନା ଆଜ୍ଞା, ପୂର୍ବ ଅପେକ୍ଷା ଭଲରେ ଚଳୁଛି। କହିଲେ ଆଉ ତୋର କଣ କିଛି ଦରକାର କି, ଆବଶ୍ୟକ କି? କହିଲା ଗୋଟିଏ ଆବଶ୍ୟକ, ଆଉ କେବେ ଏଠିକି ଆସିବନି, ଜାଣି, ଆଉ କେବେ ଏଠିକି ଆସିବନି, ଏଇଟା ହଉ ସମସ୍ୟା, ଏ ବଞ୍ଚିଛି। କହିଲେ ରେ ଗୁରୁଦେବ, ଯାହା କହୁଥିଲେ ଏ ସତ, ଦେଖ ମୁଁ ଚାଲିଗଲି, ମୁଁ ଭାବୁଥିଲି ମୁଁ ଏ ସ୍ତ୍ରୀ ଛୁଆ ପିଲା ଏମାନଙ୍କୁ ସୁଖ ଦଉଛି, ଏ ମୋ ବିନା ବଞ୍ଚି ପାରିବେନି। ସିଏ କହୁଛନ୍ତି ମୋ ଠାରୁ ପୂର୍ବ ଅପେକ୍ଷା ଭଲ ଷ୍ଟାଣ୍ଡାର୍ଡ ସୁଖ ରହିଛି, ମୁଁ ବେକାର ଗଧ ଭଳିଆ ଖଟିଲିଣି। କହିଲା ଏ ମୁଁ ମରିନାହିଁ, ମୁଁ ବଞ୍ଚିଛି, ମୁଁ ଯାଉଛି ବାବା ଝିଅ, ଦେଖିବି ମୋତେ ତା ପରଦିନ ମଠରେ। ସୀତା ଗଲା ମୁଣ୍ଡ, ଗୁରୁ କହିଲେ କିରେ ବାପା କୁଆଡ଼େ, କଣ ନା ଆଜ୍ଞା ବାବା ଜୀ, ଆରେ ବାବା ଝିଅ ହଉନି ରେ, ଘରକୁ ଯା, ତୁ ବୁଝୁ ସତଟା କଣ, ତତେ ଜଣେଇବା ପାଇଁ ନା ଆଜ୍ଞା କିଛି ନାହିଁ। କହିଲା କିଛି ନଥିଲେ କଣ, ତୋ ଭଳି ଏଭଳିଆ ଲକ୍ଷ ଲକ୍ଷ ଜୀବ ଏଭଳି ଜୀବ ପଡ଼ିଛନ୍ତି ମାୟା, ବୁଝିପାରୁ? ଏ କଥା ସେ କହୁଛନ୍ତି, ସୋଚେ ତତ ବିମୁଖ ଚେତ ସୈନ୍ଦ୍ରିୟାର୍ଥମ ମାୟା ସୁଖାୟ ଭରମ ଉଦ୍ବହତାମ ବିମୁଢ। ଏ ବିମୁଢ ମାନେ ବିଶେଷ ଭାବରେ ମୂଢ, ଯାହାଙ୍କର ଭଗବତ ମୂଢ ବିମୁଢ ବିଶେଷଣ ଲାଗିଲା, ବିଶେଷ ଭାବରେ ମୂଢ, କେବଳ ଇନ୍ଦ୍ର ସୁଖ ପାଇଁ ସମଗ୍ର ଜୀବନକୁ ବ୍ୟତୀତ କରିଦେଲେ, ବାସ୍ ଏମାନଙ୍କ ପାଇଁ ମୁଁ ଚିନ୍ତାରେ ପଡ଼ିଛି। ପ୍ରଭୁପାଜୀ ମହାରାଜ ପ୍ରଥମେ ବିଦେଶ ଗଲେ, ମଝିରେ ତ ଜଳଯୁତରେ ଗଲାବେଳେ ଶରୀର ଖରାପ, ଏଣେ ହୃଦରୋଗ, ହୃତସ୍ପନ୍ଦନ ବଢ଼ିଯାଇଛି, ବହୁ କଷ୍ଟରେ ଯାଇକି ଆମେରିକାରେ ପହଞ୍ଚିଲେ। ଆମେରିକାର ପାଦ ଦଉଁ ଦଉଁ ଯାହାର ଘରେ ଯାଇକି ପହଞ୍ଚିଲେ, ଯିଏ ତାଙ୍କୁ ଭିସା ଦେଇଥିଲେ, ଇନଭାଇଟ୍ କରିଥିଲେ ତାଙ୍କୁ, ସେ ପ୍ରଥମେ ଦେଖିଲେ ଆରେ ଏଠି ଭାରତୀୟ ହେଉଛନ୍ତି ବିଦେଶୀ। ତାଙ୍କ ଫ୍ରିଜ୍ ଖୋଲିଲା ବେଳକୁ ସେଠି ମାଂସ, ପୁଣି ମଥୁରାର ପିଲା, ମାରୱାଡ଼ି ଘରର ଛୁଆ, ନା କଣ ନା ଗୋପାଳ, ନା ଗୋପାଳ, ଫ୍ରିଜ୍ ଖୋଲିଲା ବେଳକୁ ମାଂସ। ଆମେରିକାରେ ବାହା ହେଇଛି କାହାକୁ ନା ବିଦେଶୀ। ପ୍ରଭୁପାଦ ଚିନ୍ତା କରନ୍ତି, ଆରେ ଯେଉଁ ଦେଶରେ ଭାରତୀୟମାନେ ଆସିକି ବିଦେଶ ସଭ୍ୟତାକୁ ଅନୁସରଣ କରୁଛନ୍ତି, ଏଠି ମୁଁ ଏମାନଙ୍କୁ ପାରିବି ସମ୍ଭବ? ସେମାନେ ସେଇ ଆଖି ଆଗରେ, ପ୍ରଭୁପାଦଙ୍କ ଆଖି ଆଗରେ ଆମିଷ ରୋଷେଇ କରି ଖାଆନ୍ତି। ପ୍ରଭୁପାଦ କେତେଟା ଜିନିଷ ନେଇକି ଯାଇଥିଲେ, ଗଙ୍ଗା ଜଳ, ଗୋଟିଏ ବାଡ଼ି, ବିଦେଶୀ ଭାରତର ଗୋଟେ ଛତା, ଟ୍ରଙ୍କରେ କିଛି ଭାଗବତ। ପ୍ରଭୁପାଦ ଗଙ୍ଗା ଜଳକୁ ଛିଞ୍ଚିବେ ସେ ଗ୍ୟାସରେ, ତାକୁ ପୋଛିବେ ସେଇ ଫ୍ରିଜରେ ପନିପରିବା, ତାଙ୍କ ବିଦେଶରେ ଫ୍ରିଜ ବିନା ତ ଚଳି ହବନି, ବରଫ ହେଇଯିବ। ଆପଣ ଆଳୁ ବାହାର କାଢିକି ରଖିଦେଲେ ସେ ଆଳୁ ଉପରେ ବରଫ ଜମା ହେଇଯିବ, ମାଇନସ୍ ଟେମ୍ପରେଚର, ବିଲୋ ଟେମ୍ପରେଚର। ତାଙ୍କର ସିଷ୍ଟମ ସବୁ ଅଟୋମେଟିକ ସିଷ୍ଟମ ଅଛି, ତାଙ୍କର ଗ୍ୟାସ ସବୁ, ଗ୍ୟାସ ୱାଟର ସବୁ ଅଣ୍ଡରଲାଇନ୍ ଆସୁଛି, ଏଇ ଟାଙ୍କି ଫାଙ୍କି ନାହିଁ, ଏଇ ଟାଙ୍କି ଫାଙ୍କି ଧରିକି ଲାଇନ ଲଗା ଏଇଠି ତାଙ୍କର, ସେ ଗ୍ୟାସ ସବୁ ଘର ପାଖ ଦେଇ ଗ୍ୟାସ ପାଇ ଯାଇଛି, ମିଟର ଲାଗିଛି, ବାସ ନିଜେ ନିଜେ ଜାଳିବେ, ବିଲ୍ ସେଇଠି ଭରି କରିବେ, ବିଲ୍ ଭରି କରିବା ପାଇଁ ଯାଇକି ଇଲେକ୍ଟ୍ରିକ ବିଲ୍ ଯେମିତି ଆମେ ଘଣ୍ଟା ଘଣ୍ଟା ଠିଆ, ତାଙ୍କର ସେ ସବୁ ସିଷ୍ଟମ ସବ ଫାର୍ଷ୍ଟ କ୍ଲାସ ଫ୍ୟାସିଲିଟି। ପ୍ରଭୁପାଦ କହିଲେ ଆରେ ଏମିତି ତ ମାଂସ ଫ୍ରିଜ୍ ଭିତରେ ବାହାରୁଛି, ଭାରତୀୟ ଲୋକମାନେ ଏଇଟା ମୁଁ କୃଷ୍ଣ ଚେତନା ପ୍ରଚାର କରିବି, ଏମାନଙ୍କର ଉଦ୍ଧାର ହେବ। ସେତେବେଳେ ଭଗବାନଙ୍କ ପାଇଁ ଗୋଟେ, ଭଗବାନଙ୍କ ପାଖରେ ଗୋଟେ ପ୍ରାର୍ଥନା କରିକି ଲେଖିଲେ ପ୍ରହ୍ଲାଦ ମହାରାଜ, ପ୍ରଭୁ ମୁଁ ଏମାନଙ୍କ ମୋ ଗୁରୁଦେବ କହିଥିଲେ ଟିକେ ଆମେରିକାକୁ ଯିବ ପ୍ରଚାର କରିବ, କାରଣ ଭାରତୀୟ ଲୋକମାନେ ଆମେରିକା ସଭ୍ୟତାକୁ ଗ୍ରହଣ କରୁଛନ୍ତି, ଯଦି ଆମେରିକା ଲୋକମାନେ ଭକ୍ତ ହେବେ, ଭାରତୀୟ ଲୋକମାନଙ୍କର ଚିନ୍ତା ଆସିବ ଯେଉଁ ନିଜ ସଭ୍ୟତାକୁ ଘୃଣା କରୁଛନ୍ତି, ସେମାନେ ଆଟଲିଷ୍ଟ ନିଜ ସଭ୍ୟତା ଉପରେ ଗୁରୁତ୍ୱ ଦେବେ, ଆମ ସଭ୍ୟତାର କିଛି ମୂଲ୍ୟ ଅଛି, ନହେଲେ ବିଦେଶୀମାନେ କାହିଁକି ଗ୍ରହଣ କରନ୍ତି। ପ୍ରଭୁପାଦ ସେଠି ଲେଖିଲେ, କହିଲେ ପ୍ରଭୁ ମଣିଷକୁ ପରିବର୍ତ୍ତନ ହୁଏ ଭଗବାନ କଥାରେ। ମୁଁ ତ 70 ବର୍ଷର ବୃଦ୍ଧ ଲୋକ, ମୁଁ କ'ଣ କହିବି ଯେ ଲୋକମାନେ ଶୁଣିବେ? ଇଏ କେଉଁ ଶୁଣିବା ଅବସ୍ଥାରେ ଅଛନ୍ତି? ସେଠି ଆପଣ ଦେଖିନାହାନ୍ତି ସେମାନଙ୍କର ଚାଲିକି, ଭାରତବର୍ଷ ଯେଉଁ ବିଦେଶୀ ଆସୁଛନ୍ତି ସେ ସବୁ ଟିକେ ଷ୍ଟାଣ୍ଡାର୍ଡ ବିଦେଶୀ, ତାଙ୍କ ବିଦେଶୀ ଆପଣ ଦେଖିନାହାନ୍ତି, ସେ ଯେଉଁ ହା ହିଲ୍ ଚପଲ ମାଡ଼ିକି ଚାଲୁଥିବେ, କାହାକୁ ଅନେଇବେନି, ସେ ଅନାନ୍ତିନି, କାହା ସିଧା ସିଧା ଚାଲିଥିବେ, ଚାଲିବା ତ ଜାଣି ସବୁ କାର ସବୁ କାର ଫାଷ୍ଟ ଟ୍ରାକ୍ରେ ସବୁ ଚାଲୁଥିବେ ଗାଡ଼ି ଲାଗି, ଯିଏ ବି ଚାଲୁଥିବେ କିଏ କାହାକୁ ଅନାନ୍ତିନି, ଭାରି ଗର୍ବି ନିଶା ଖାଇ ସବୁ। ପ୍ରଭୁପାଦ ଲେଖିଲେ, ପ୍ରଭୁ ମୋତେ ଯଦି ଟିକେ ସାହାଯ୍ୟ ଆପଣ କରିବେ ଏଇ ଜୀବମାନଙ୍କର ଉଦ୍ଧାର ହବ, ନହେଲେ ଜୀବମାନଙ୍କ କେମିତି ଉଦ୍ଧାର ହବ? ପ୍ରହ୍ଲାଦ ମହାରାଜ ଭଳି ପ୍ରାର୍ଥନା ଲଗେଇଲେ, ରଜତମ ଗୁଣେ ବାସୁଦେବ କଥା ରୁଚି ସେ ପ୍ରସନ୍ନ, ବାସୁଦେବ କଥା ରୁଚି ସେ ପ୍ରସନ୍ନ, ଭାଗବତେର କଥା ସେଇ ତବ ଅବତାର, ଭାଗବତ କଥା ସେଇ ତବ ଅବତାର, ଧୀରେ ହୟା ଶୁନେ ଯଦି କାନେ ବାର ଦେଖୁଛନ୍ତି ସବୁ ରଜତମ ଗୁଣର ଲୋକ, ଏମାନେ କଣ ଆଙ୍କୁ କଣ କହିବି ଯେ ଆମିଷ ଛାଡିବା ପାଇଁ? ଏ କହିବି ବୁଢା ବୋଧେ ପାଗଳାଟା, ଯେଉଁଠି ରାସ୍ତା କଡ଼ରେ ମଦ ବିକ୍ରି ହଉଛି, ପ୍ୟାକିଂ ଫୁଡ୍ ବିକ୍ରି ହଉଛି ସବୁ ଆମିଷ, ସେଇ ଲୋକଙ୍କୁ କହିବି ତୁମେ ଆମିଷ ଛାଡ? ଭାରତୀୟ ଲୋକମାନେ ତ ମତେ ହସିଲେ, ପ୍ରପାତ ବହୁତ ଟ୍ରାଏଲ କଲେ ଭାରତରେ, ଭାରତୀୟ ଲୋକମାନେ ପରିବର୍ତ୍ତନ ହେଲେ, ବହୁତ ପ୍ରିଚିଂ କଲେ, ଦେଖି ଭାରତୀୟ ଲୋକମାନଙ୍କର ଗୀତା ଭାଗବତ ହରିନାମ ପ୍ରତି ଆଦର ନାହିଁ, ବରଂ ତାଚ୍ଛଲ୍ୟ କରୁଛନ୍ତି। ଆରେ ଭାରତର ଯୋଉ ଅବସ୍ଥା ଆମେରିକାର, ତ ବର୍ତ୍ତମାନ କଣ କରି ମତେ ଗୁରୁଦେବ କହିଛନ୍ତି ଆମେରିକାରେ ପ୍ରଚାର କରିବା ପାଇଁ? ସବୁ ତ ରଜତମ ଗଣର ଲୋକ, ରଜତମ ଗଣର ଲୋକ ସ୍ଥିର ନୁହନ୍ତି, ସେମାନେ ସ୍ଥିର ହେଇକି ଭଗବାନଙ୍କ କଥା ଶୁଣିପାରିବେ, ମନଟା ଚଞ୍ଚଳ ନା। ରଜଗୁଣର ଲକ୍ଷଣ ହେଲା ଚାଞ୍ଚଲ୍ୟତା, କାମନା ସୃଷ୍ଟି କରି ସବୁବେଳେ, ଆଉ ତମ ଗୁଣରେ ଭଗବତ କଥା ପୁରା କେବଳ ବଡିଲି କନ୍ସେପ୍ସନ୍ ଅଫ୍ ଲାଇଫ୍, ସର୍ବ ଚେତନାରେ କେବଳ ରହିବେ, କେବଳ ଖାଇ ଭୋଗିବ ବାସ, ଆଉ ସଂସାରରେ କିଛି ନାହିଁ, କାମନା ଛଡ଼ା ସଂସାରରେ କିଛି ନାହିଁ, ଏଇଟା ତମଗୁଣୀ ଲୋକଙ୍କର ଭାବନା। ରଜଗୁଣୀ ଲୋକଙ୍କର ଭାବନା ତୃଷ୍ଣା, ଆହୁରି ଧନ ଦରକାର, ଆହୁରି ଘର କରିବେ, ଆହୁରି କେବଳ ତା ମୁଣ୍ଡଟା ଇତି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଖାଲି ଭଗବାନ ରାତିରେ 11ଟାରୁ 6ଟା ପର୍ଯ୍ୟନ୍ତ ଶୋଇ ଦେଉଛନ୍ତି, ବାପା ତୁ ଶୋଇଯାରି ନହେଲେ ମରିଯିବ, ଇ ସତ୍ୟ, ନହେଲେ ଲୋକଟା ମରିଯିବେ ଯେ। ଭାଗବତରେ ଭଗବାନ ଶୋଇ ଦେଉଛନ୍ତି ଜୀବକୁ, ଜୀବ ପାଗଳ, ଭଗବାନ ଦେଖୁନା ଯେଉଁମାନେ ପାଗଳ ହଉଛନ୍ତି କାହିଁକି ଶୋଇପାରୁନା? ଆମେରିକାରେ ପ୍ରଭୁପାଦ କୁହନ୍ତି ତାଙ୍କର ଡଷ୍ଟବିନ୍ରେ ସବୁଠୁ ଅଧିକା କଣ ବାହାରେ, ସ୍ଲିପିଂ କ୍ୟାପସୁଲ, ଭାରତବର୍ଷରୁ ସେଇଟା ଆସିବ ଆଉ କିଛି ଦିନ ଯାଉ, ଡଷ୍ଟବିନ୍ରେ ଅଧିକା ଶୋଇବା ପାଇଁ କ୍ୟାପସୁଲ, ଏତେ ଟେନସନରେ ସେମାନେ ରୁହନ୍ତି, ଏତେ ଫ୍ରଷ୍ଟ୍ରେଟେଡ୍ ଲାଇଫ, ଏଠି କଣ ଭାଗବତ କଥା ଭଗବାନ କଥା କହିବେ ଆମିଷ ଛାଡ଼ ବୋଲି କହିବେ, ହସିବେ ତ ଲୋକମାନେ। ପ୍ରଭୁପାଦ ଭଗବାନ ପାଖରେ ଗୋଟେ ବିଜ୍ଞପ୍ତି ରଚନା ଲେଖିଲେ, ପ୍ରଭୁ ରଜତମ ଗୁଣ ସବୁ ଲୋକ ଗୁଡାକ ଆଚ୍ଛନ୍ନ, ବାସୁଦେବ କଥା ପ୍ରତି, ବାସୁଦେବଙ୍କର କଥା ପ୍ରତି ଏମାନେ ପ୍ରସନ୍ନ ହେବେ? ସ୍ପିରିଚୁଆଲ ପ୍ଲାଟଫର୍ମଟା ଷ୍ଟାର୍ଟିଂ ହବ ଶ୍ରବଣରୁ ନା, ଏମାନେ ଆଟଲିଷ୍ଟ ଶୁଣିବା ଦରକାର। ଆଉ ପ୍ରଥମେ ପ୍ରଭୁପାଦ ମହାରାଜ ପାଖକୁ ଯେଉଁମାନେ ଆସିଥିଲେ ସେମାନେ କେମିତି ଶୁଣୁଥିଲେ, ସେ ଭିଡିଓ ଅଛି ଆପଣ 7 Avenue ରେ ଆପଣ ଦେଖିବେ, ଗୋଡ଼ଟା ପ୍ରଭୁପାଦ ବସିଥିବେ, ଗୋଡ଼ଟା ପ୍ରଭୁପାଦ ଆଡ଼କୁ ଥିବ, ଏମିତି ସବୁ ନିଶା ଖାଇକି ଏମିତି ବସିଥିବ, ସବୁ ନିଶା ଖାଇ, କିନ୍ତୁ ଦୁଇ ଜଣ ଚାରି ଜଣ ଆସନ୍ତି ସବ ପୁରା ଫୁଲ୍ ନିଶା ଖାଇ, ସବୁ ମଦ କିପିକି ଆସିଥିବେ, କିନ୍ତୁ ପ୍ରଭୁପାଦ ତାଙ୍କରି ଆଗରେ ଆଗେ ହରେ କୃଷ୍ଣ, ଭାରତର ଇଏ ମ୍ୟାଜିକ୍ ସାଉଣ୍ଡ ଅମୋଘ ଅସ୍ତ୍ର, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ପ୍ରଥମେ ଆସିଥିଲେ ବ୍ରହ୍ମାନନ୍ଦ ସ୍ୱାମୀ, ପ୍ରଭୁପାଦ ସବୁବେଳେ କୁହନ୍ତି ଦିସ୍ ବୟ ଦିସ୍ ବୟ ମାଇ ବ୍ରହ୍ମାନନ୍ଦ, ପ୍ରଥମେ ଆସିଥିଲେ ପୁରା ନିଶା ଖାଇକି ଆସ କଣ ବୁଢା, କିନ୍ତୁ ଏ ଯୋଉ ହରେ କୃଷ୍ଣ ମହାମନ୍ତ୍ର ପ୍ରାର୍ଥନା କରନ୍ତି, ପ୍ରଭୁପାଦ କାନ୍ଦି କାନ୍ଦି, ପ୍ରଭୁ ମୋ ଗୁରୁଦେବ କହିଛନ୍ତି ବିଦେଶୀ ଲୋକମାନେ ଭକ୍ତ ହେବେ, ଆଉ ଖାଲି ଆସୁଛନ୍ତି କେମିତି ଯିବେ ନା, ହାଲୁଆ ରୋଷେଇ କରନ୍ତି, କେତେବେଳେ ଗୋଲାପଜାମୁ କେତେବେଳେ ହାଲୁଆ, ଜଗନ୍ନାଥଙ୍କୁ ଅର୍ପଣ କରିବେ, ଛୋଟ ଫଟୋ ନେଇଥିଲେ ଗୁରୁଙ୍କର ଫଟୋ, ଜଗନ୍ନାଥ ତାଙ୍କୁ ଦେଲେ, ଏଇ ପ୍ରସାଦ ହେଲା ପ୍ରଥମ ୱିପନ, ତାଙ୍କୁ ଭାରି ବଢିଆ ଟେଷ୍ଟ ଲାଗେ, ସେଇ ହାଲୁଆ ଖାଇବା ପାଇଁ ଆସିବେ, ପୁଣି ଖାଇସାରିଲା ପରେ କଣ କରିବେ, ଅଧା ଖାଇଦେବେ, ନିଶା ଅଛି ନା, ଅଧା ଖାଇଦେବେ, ଅଧା ସେଠି ରଖିବେ, ପ୍ଲେଟ ଫ୍ଲେଟ ସେଠି ପଡ଼ିଥିବ, ଚାଲି ଝାଡୁ ମାରିକି ସଫା କରିବି, ଏଇମାନେ ଆଗେ ଆସିଥିଲେ, ଏଇମାନଙ୍କୁ ନେଇ ଆଜି ବୈଷ୍ଣବ ଧର୍ମ ବିଦେଶରେ, ଯାହା ଭାରତ ଭୂମିରେ ସୁପ୍ତ ଅବସ୍ଥାରେ ଥିଲା, ଆମେରିକାରେ ତାକୁ ଜାଗ୍ରତ କରିଲେ, କାରଣ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଦଙ୍କୁ ଗୋଟେ ସ୍ପେସିଫିକ ଅର୍ଡର ଦେଇଥିଲେ, ତାଙ୍କୁ କହିଥିଲେ ଅଭୟ ଇଣ୍ଡିଆନ ପିପୁଲ ଆର୍ ବ୍ଲାଇଣ୍ଡଲି ଫଲୋଇଂ ୱେଷ୍ଟର୍ଣ୍ଣ କଲଚର, ବ୍ଲାଇଣ୍ଡଲି ଫଲୋଇଂ ୱେଷ୍ଟର୍ଣ୍ଣ କଲଚର, ଅନ୍ଧ ଭାବରେ ଭାରତୀୟ ଲୋକମାନେ ବିଦେଶ ସଂସ୍କୃତିକୁ ଅନୁସରଣ କରୁଛନ୍ତି, ୟୁ ଆର୍ ଏଜୁକେଟେଡ୍ ବୟ, ପ୍ରଭୁପାଦ ବହୁତ ସୁନ୍ଦର ଇଂଲିଶ କୁହନ୍ତି, ଆପଣ ତାଙ୍କ ଲିଟରେଚର ଗୁଡ଼ିକ ପଢ଼ିବେ, ଏଟା ହେଉଛି ତାଙ୍କର ଅନବଦ୍ୟ କୃତି, ଭାଗବତକୁ ଇଂଲିଶରେ କରିବା ଏତେ ସହଜ, ସବଷ୍ଟିଚ୍ୟୁଟ୍ ୱାର୍ଡ ପାଇବା ବହୁତ କଷ୍ଟ, ତାଙ୍କ ଇଂଲିଶ ଆପଣମାନେ ପଢ଼ିବେ, ତାଙ୍କ ଇଂଲିଶ ଶୁଣିବେ, ବହୁତ ସୁନ୍ଦର ଇଂଲିଶ, ପୁରା କ୍ଲିଅର, ଆଉ ସୁଟେବୁଲ ୱାର୍ଡ, ସ୍ପିରିଚୁଆଲ ୱାର୍ଡ ଦେଖିଥିଲେ ଇଂଲିଶରେ, ସେତେବେଳେ ସେ ଗାନ୍ଧୀଙ୍କର ଗାନ୍ଧୀବାଦୀରେ ଥିଲେ, ଏ ସୁଭାଷ ବୋଷଙ୍କ ପନ୍ଥୀ ଥିଲେ ପ୍ରଭୁପାଦ ବେଙ୍ଗଲ, ୟୁ ଆର୍ ଏଜୁକେଟେଡ୍ ବୟ, ୟୁ ଆର୍ ଇଣ୍ଡିଆନ୍, ୱାଇ ନଟ୍ ୟୁ ପ୍ରିଚିଂ ଶ୍ରୀ ଚୈତନ୍ୟ ମହାପ୍ରଭୁ ମେସେଜ୍ ଇନ୍ ୱେଷ୍ଟର୍ଣ୍ଣ ୱାର୍ଲ୍ଡ, ଫାଷ୍ଟ ଅର୍ଡର, କାହିଁକି ତୁମେ ବିଦେଶରେ ପ୍ରଚାର କର, ଆର୍ଗ୍ୟୁମେଣ୍ଟ ହେଲା କିଏ, ଭାରତ ବର୍ତ୍ତମାନ ସ୍ୱାଧୀନ, ଏ ପରାଧୀନ, ଭାରତକୁ ପ୍ରଥମେ ସ୍ୱାଧୀନ କରିବାକୁ ପଡିବ, ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଅଖଣ୍ଡ ବ୍ରହ୍ମଚାରୀ, ସେ ଗୋଟିଏ ୱାର୍ଡ କହିଲେ ପ୍ରଭୁପାଦଙ୍କ ଜୀବନ ପରିବର୍ତ୍ତନ ହେଇଗଲା, କଣ୍ଡିସନ ସୋଲ୍ ଇଜ୍ ଅଲୱେଜ୍ ଇଣ୍ଡିପେଣ୍ଡେଣ୍ଟ, ଭାରତ ସ୍ୱାଧୀନ ହେଇଗଲା ପରେ ଯେ ମନୁଷ୍ୟ ସ୍ୱାଧୀନ ହେଇଯିବ ଏଇଟା ତୁମେ କାହିଁକି ବିଚାର କରୁଛ, ମନୁଷ୍ୟ ସବୁବେଳେ ମାୟା ଦ୍ୱାରା ପରାଧୀନ, ଭାରତ ସ୍ୱାଧୀନତା ହେଇଗଲା ପରେ ଆମେରିକାନ ଲୋକମାନେ ଚାଲିଗଲା ପରେ ଗୋରା ସାହେବ ମାନେ ଚାଲିଗଲା ପରେ କଣ ତୁମେ ଭାବୁଛ ଭାରତର ଶାନ୍ତି ଆସିଯିବ ବୋଲି, ସେ ବନ୍ଧନରେ ଜୀବ ରହିବ, ଜୀବ ଭଗବାନଙ୍କର ଶରଣାଗତ ହେଲେ, ସେଠି ସେ କହିଥିଲେ କୃଷ୍ଣ ଚେତନା ଏତେ ଇମ୍ପୋର୍ଟାଣ୍ଟ, ଏ ଟାଇମ୍ ପ୍ଲେସ୍ ସର୍କମ୍‌ଷ୍ଟାନ୍ସକୁ ଅପେକ୍ଷା କରେ ନା, ଏଇଟା ପ୍ରଭୁପାଦଙ୍କୁ, ସେ ତ ବୈଷ୍ଣବ ଘରର ପିଲା ଥିଲେ କିନ୍ତୁ ବୈଷ୍ଣବମାନଙ୍କ ପ୍ରତି ତାଙ୍କର ଗୋଟେ ଘୃଣାଭାବ ଆସିଯାଇଥିଲା, ବୈଷ୍ଣବ କଲଚର ପ୍ରତି ପ୍ରଭୁପାଦଙ୍କର ଗୋଟେ ଯାହା କୁହନ୍ତି ତାଙ୍କର ପ୍ରାୟ ଏଜିଟେଟ୍ ମାଇଣ୍ଡ, ଇରିଟେଟ୍ ମାଇଣ୍ଡ ଥିଲା, ଇରିଟେଟ୍ ମାଇଣ୍ଡ ଘୃଣା କରୁଥିଲେ, କାରଣ ଦେଖୁଥିଲେ କେତେ ଲୋକ ତିଳକ ମାରିକି ପାନ ଖାଇଲେ, ବାବାଜୀମାନେ ସବୁ ନାଲିଟର କପଡ଼ା ପିନ୍ଧିଲେ, ସ୍ତ୍ରୀକୁ ଧରି ବୁଲିଲେ, କୀର୍ତ୍ତନ କରିକି ଭିକ ମାଗିଲେ, ପୁରା ହାଲା ଗୁଲା ଚାଲିଥିଲା, ଏ ବୈଷ୍ଣବ ମାନେ ଏଇଟା ଛୋଟ ଲୋକର ଧର୍ମ, ଏଇଟା ଛୋଟ ଲୋକର ଧର୍ମ, ଆରେ ସଂସାର ସବୁଠୁ ବଡ଼ ଲୋକ ଯିଏ ଭଜନ କରେ ସେ ଛୋଟ ଲୋକ କେମିତି ହବ, ଏଇଟା ପୁରା ପ୍ରଚାର ପେପର ସଭାରେ, ଏଇଟା ଛୋଟ ଲୋକର ଧର୍ମ, ଏଇଟା ତମକୁ କଷ୍ଟ ଲାଗେ, ସେଥିପାଇଁ ସେ କହିଲେ ତୁମେ ଯାଅ, ତୁମେ ଆମେରିକା ଲୋକମାନଙ୍କୁ ବୁଝାଅ, ଭାରତୀୟ ଲୋକମାନଙ୍କର ନିଦ ଭାଙ୍ଗିବ, ସେଥିପାଇଁ ପ୍ରଭୁପାଦ ଯାଇଥିଲେ, ସେଠି ଲେଖିଲେ ଏକଥା ପ୍ରହ୍ଲାଦ ମହାରାଜ ବୋଲି ତାଙ୍କର ଭାବନା, ପ୍ରଭୁ ଏ ଜୀବମାନଙ୍କୁ যদি আপনার কেবল মতো কৃপা করবে মো কথাটা শুদ্ধ হয়ে যাব তাহলে এমন পরিবর্তন হবে আপনার কৃপাটা দরকার
রজতমা হবে রজতমা হইতে তবে আইব নিস্তার রজতমা হইতে তবে পাইব নিস্তার হৃদয়ে অভেদ্র যাতে জীব তাহার হৃদয়ে অভেদ্র যাতে জীব তাহার তব কৃপা হলে মোর কথা শুদ্ধ হবে তব কৃপা মোর কথা শুদ্ধ হবে শুনিয়া সবার সুখ শুনিয়া সবার শোক দুঃখ যে গুচি শুনিয়া সবার সুখ দুঃখ যে ঘুচি
প্রভু এমন তো রজতম গুণ রয়েছেন এমন সিনা বারম্বার গোটে কথাটা মো কথা ভাগবত কথাটা শুনলে মানে পরিবর্তন হব কিন্তু শুনিয়া কন্ডিশন না রজতম গুণ রয়েছেন রজতম গুণ লোক মানে কাহাকু কেয়ার করতে কে কোন কৌছি কোথাও কোন এত আমার ইন্টারেস্ট কোন আছে তাঁকরে সাধুঙ্কর কথা স্পিরিচুয়াল জিনিস উপরে কোনো ইন্টারেস্ট নাই কারণ তাঁক অন্তর্ত কামনা ওটা রয়েছে প্রভাত কহিলে তব কৃপা হলে মোর কথা শুদ্ধ হবে আপনি যদি কেবল কৃপা মতো করবে মো কথাটা শুদ্ধ হয়ে যাবে সে হল না লিখে বারম্বার মো বাণী কু আপনি অলঙ্কৃত করুন পনেরো মিনিট কুড়িয়ে মিনিট আমি তো দুই ঘন্টা বসি গপুছ কোড়িয়ে মিনিট তাঁর লেকচর অর্ধ ঘন্টে লেকচর সব পাগলা ভাই ধাউলে তাঁর পাখ সব পাগলা ভাই সে যেত করি আইসি আমেরিকার যেত সে দশ হাজার শিষ্য গোটিয়ে বেশ ধুতি পিধে ছাড়ি দিয়ে যাই মুন্ডন করি ডিফরেন্ট কলচর সমস্ত স্বভাব অলগা লা বাহার সে কথা কুয়ে আজ্ঞা বাঘ ভালুক আনি গোটে জায়গার নচেবা সহজ বাঘ ভালু হাতি সমস্ত আজকে তুমি গোটে প্রকার ডান্স কর গোটে প্রকার খাও হইপার আজ্ঞা সে বাঘ ভালু হাতি ঠুর বড় ভয়ঙ্কর সে আমিষ খাঁতি যে যে বিভিন্ন স্বভাবর হরিণ আমিষ খায়ে না বাঘ আমিষ খায়ে ইয়ে তাঁকর সেটি সমস্ত কলচর অলগা মদ খাই বাঘ মদ খায় মদ মানে টোয়েন্টি ফোর আওয়ার ড্রিঙ্ক এভিয়া লোক মানুষ আনিকি গোটি প্লাটফর্ম গোটি চেতনার গোটি আহার করব ভগবান ভোগ লগাই খাইব আমার গোটি ভারতীয় লোক হয়েছে আমার পরিবার ভিতরে যে আমিষ ছাড়া তিন জনকর ওপিনিয়ন গোটে আর দুই জনকর ওপিনিয়ন গোটে দুইজন কে ভিটামিন দুইজন কে পাপ ইয়ে আম ভারত এটা নখাইলে রোগা হয়ে যাবে ছোট বেড়ে নখাইলে অসুবিধা হয়ে যাবে ভারত ভূমির এই কোশ্চেন আসছে তাহলে আমেরিকার কি কোশ্চেন আসবা কথা না এত ভগবান তাকে এম্পাওয়ার্ড করে তা কথা এমনি শুদ্ধ কলে সমস্ত গোটে প্লাটফর্ম আনি নচাই দেবে সমস্ত প্রভুপাত কলে প্রথম আসলে বম্বে পেন্ডেল প্রোগ্রাম আপনার কেবল দেখবে ভারতবর্ষর সব বড় বড় নেতা মানে যাই সবু নেতা মানে আরে জনে সত্তরি বর্ষর বেঙ্গল দেশের লোক সে কোণ আমেরিকার এত লোক ধরিক আসছেন আপনার বম্বে পেন্ডেল প্রোগ্রাম দেখবে কেবে কেমতি প্রভুপাত কলে আঙ্গুটি দেখবে সব নাচি প্রভুপাত কলে এটা হচ্ছে মোর ম্যাজিক জনে পচারলে তাঙ্কু কলে আজ্ঞা ভারতবর্ষর বহু সাধু মানে বহুত ম্যাজিক দেখাউছেন কে হাতর লড়ু তৈরি করে দেউছি কে টঙ্কা তৈরি করে দেউছি আপনার আরে সে সবু করে দিয়ে পারে কিন্তু গোটে মনুষকে নচাই পারবে না চেঞ্জ করে পারবে না মোর ম্যাজিক কোণ দেখব মোর এই ধরা হাতি মানুষ নচাইবি ଯାହା କହିବି ସେୟା କରିବେ, ନାଚ ହରେ କୃଷ୍ଣ କହିକି ନାଚିବେ, ୟାଠୁ ବଡ ମ୍ୟାଜିକ୍ ଅଛି? ଆଣିଲ ଦେଖିବା ଗୋଟେ ମଣିଷକୁ ପରିବର୍ତ୍ତନ କଲ, ରଜତମଣ ଲୋକଙ୍କୁ ପରିବର୍ତ୍ତନ କରିଥିଲେ, ତାଙ୍କର ହୃଦୟ କାନ୍ଦୁଥିଲା ପ୍ରହ୍ଲାଦ ମହାରାଜଙ୍କ ଭଳି, ପ୍ରଭୁ ମାୟା ସୁଖାୟ ଭରମ ଉଦ୍ବୋହତ ବିମୁଢାନ, ମାୟା ସୁଖ ପାଇବା ପାଇଁ ଯୋଉ ବିରାଟ ବଡ ବୋଝକୁ ନେଇକି ଉଦ୍ବୋହତ ଭାରେଣ ବହନ୍ତି, ଏମାନଙ୍କ ପାଇଁ ମୁଁ ସୋଚେ, ମୁଁ ଏମାନଙ୍କ ପାଇଁ ଦୁଃଖ ପାଉଛି, ଏମାନଙ୍କ ପାଇଁ ମୁଁ ଚିନ୍ତାରେ ପଡ଼ିଯାଇଛି, ତା ମାନେ ଆପଣ ଏମାନଙ୍କୁ ଉଦ୍ଧାର କରନ୍ତୁ, ତାପରେ ମୁଁ ଉଦ୍ଧାର ହେଇଛି। ଭଗବାନ ପଚାରନ୍ତି, ପ୍ରହ୍ଲାଦ ତୁମକୁ ଡର ଲାଗୁନି? କହିଲେ ନ ଉଦ୍ବି ଯେତେ, ମୋର କୌଣସି ଟେନସନ, ମତେ ଭୟ ଲାଗେ। ସମ୍ବୋଧନ ଏଠି ଭଗବାନଙ୍କୁ, ପର ହେ ପରମ ପୁରୁଷ ନୈବ ଉଦ୍ବି ଯେତେ ପର ଦୂରତ୍ୟା ବୈତରଣ୍ୟା, ଏ ଭବ ବୈତରଣୀକୁ ମୁଁ ଡରୁନି, ତୁମକୁ କେମିତି ଡର ଲାଗୁନି? ତୁମକୁ କାହିଁ ଡର ଲାଗୁନି? ଗାୟନ ମହାମୃତ ମଗ୍ନ ଚିତ୍ତ, ମୁଁ ଆପଣଙ୍କର ବୀର୍ଯ୍ୟବତୀ ହରି କଥା ଶୁଣି ଶୁଣି ଗାନ କରି କରି ମହା ଅମୃତକୁ ମୁଁ ପାନ କରି କରି ମତ ହେଇଯିବି, ମୁଁ କେମିତି ପାର ହେବି ମୁଁ ଜାଣିପାରିବି। ହରିନାମ କରି କରି ହରି କଥା ଶୁଣି ଶୁଣି ମୁଁ ଏତେ ତନ୍ମୟ ଅବସ୍ଥା ରହିବି, ମତେ ସଂସାର ଟୋଟାଲ ଭୟ ଲାଗିଲା। ଆଉ ଯେଉଁମାନେ ପ୍ରକୃତରେ ଭଗବାନଙ୍କର ନାମ କୀର୍ତ୍ତନ କରିବେ, ଭଗବାନଙ୍କ ସୁଖ ଦାନ, ସେ ସଂସାରର କୌଣସି ଭୟକୁ ଡରିବେ, କୌଣସି ଡର ଲାଗିବ, ଏ ସଂସାର କେମିତି ପାର ହେବି ଏ ଚିନ୍ତା ବି ରହିବନି, କାହିଁକିନା ଭଗବାନଙ୍କ ଭଜନର ଏଇଟା ଲକ୍ଷଣ, ଭଗବାନ ଆଗେ ନିର୍ଭୟ କରିଦେବେ।
ଅଶୋକ ଭୟ ଅମୃତର ସ୍ଥଳ, ଅଶୋକ ଭୟ ଅମୃତର ସ୍ଥଳ, ତୁମାର ଚରଣ ଦୟା, ତୁମାର ଚରଣ
ସ୍ଥଳ ତୁମାର ଚରଣ, ଭଗବାନଙ୍କୁ ଭଜନ କଲା ମାନେ ତିନିଟା ଭଗବାନଙ୍କ ଚରଣ କମଳର ନେଚର ଅଛି, ସ୍ୱଭାବ, ଆମକୁ ପ୍ରୟାସ କରିବାକୁ ପଡ଼ିବନି। ଅଶୋକ ଶୋକ ପଳେଇବ, ଅତୀତରେ ଘଟିଥିବା ଦୁଃଖାବଳୀ ଯୋଉ ବାରମ୍ବାର ଆମ ମନକୁ ଚାଲି ଆସୁଛି, ମୋର ଏଇଟା ହେଇଗଲା ଏଇଟା ହେଇଗଲା, ଶୋକ ପଳେଇବ। ଅଶୋକ ଅଭୟ ନିର୍ଭୟ, ଭୟ ଡର ଲାଗିବନି ଜୀବନର କୌଣସି ଅବସ୍ଥାରେ, ଭୟ ଲାଗିବନି ସବୁବେଳେ ଆପଣଙ୍କୁ ଅନ୍ତର ଭିତରୁ ଗୋଟିଏ କଣ କୁହାଯିବ, ଇନ୍ସପିରେସନ ଆସୁଥିବ, ପ୍ରେରଣା ଆସୁଥିବ, ନା ମୋତେ ପ୍ରଭୁ ନିଶ୍ଚିତ ସାହାଯ୍ୟ କରିବେ, ନହେଲେ ପାଣ୍ଡବମାନେ କେମିତି ବଣା ବଣା ବୁଲିଛନ୍ତି ରାଜକୁମାର ହେଇକି, ବିପଦକୁ ଆଖି ଆଗରେ ଦେଖୁଛନ୍ତି କିନ୍ତୁ ଭୟ ନାହିଁ, ସକାଳ ଉଠିଲେ ହରିମୁଖ ଦେଖନ୍ତିନି, ପାଣ୍ଡବମାନଙ୍କ ଜୀବନ ଏୟା, ଜନ୍ମ ଠାରୁ ଯେତେବେଳେ ପାଣ୍ଡବ ମାନେ କୁନ୍ତି ସହିତ ଆଖି ଖୋଲନ୍ତି ସକାଳ ବିପଦ, ସକାଳ ଉଠିକି ଲୋକମାନେ ରାମ 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 କରନ୍ତି, ପ୍ରଭୁ ମୋର ଜୀବନ ସୁଖରେ ଯାଉ, କିନ୍ତୁ ପାଣ୍ଡବ ମାନେ ସକାଳ ଉଠିଲା ବେଳକୁ ଗୋଟେ ବିପଦ ଠିଆ ହେଇଥିବ, କିନ୍ତୁ ଡରିଛନ୍ତି ଭୟ କରନ୍ତି, ସବୁ ବିପଦକୁ ସମ୍ମୁଖୀନ ହେଇକି ଯାଇଛି। ସେ ବିପଦ ଗୁଡିକ କଣ ଥିଲା? ସେ ବିପଦ ଗୁଡିକ ଥିଲା ଭଗବାନଙ୍କର ଗୋଟିଏ ଗୋଟିଏ ପାଣ୍ଡବ ମାନଙ୍କ ପ୍ରତି ଉପହାର, ଏକ୍ସାମିନେସନ ଦେଲା ପରେ ଆପଣ ରେଜଲ୍ଟ ପାଇବେ ନା, ବାହାର ଦୁନିଆରେ ଯେ ଚାକିରି କରୁଛି, ଇଞ୍ଜିନିୟର ପଢୁଛୁ, ତାପରେ ଏକ୍ସାମିନେସନ ଦଉଛୁ, ତାପରେ ସାର୍ଟିଫିକେଟ ପାଉଛୁ, ଶେଷ ପାଣ୍ଡବ ମାନଙ୍କର ବିଜୟ ଏଭଳି ହେଇଛି, ଭୟ କିନ୍ତୁ କେବେ କରିନାହାନ୍ତି, କିଏ ଅବସ୍ଥାରେ ଆପଣ କହୁନାହାନ୍ତି ବିବସ୍ତ୍ର କରାଯାଉଛି ନିଜ ସ୍ତ୍ରୀକୁ, ସ୍ତ୍ରୀକୁ ସ୍ୱାମୀମାନଙ୍କ ଆଗରେ, ଯୁଧିଷ୍ଠିର ବା ଯୁଦ୍ଧରେ ଯେ ସ୍ଥିର ରହିଗଲା, ଆଉ ଏ ଅବସ୍ଥା ସ୍ଥିର ରହିବନି, ସବୁବେଳେ ସ୍ଥିର, ଭଗବାନଙ୍କ ଚରଣ କମଳ ଯିଏ ମତେ ଦେଇଛନ୍ତି ସେ ଭୟ କରିବେନି, ଶୋକ କରିବେନି। ଅଶୋକ ଅଭୟ ଅମୃତ, ତାର ଜୀବନରେ ଆନନ୍ଦ ବୋଲି କଣ ବସ୍ତୁ ସେ ଜାଣିପାରିବ, ପୂର୍ଣ୍ଣ ଆନନ୍ଦ ନ ପାଇଲେ ବି ଯେଉଁମାନେ ଭଗବାନଙ୍କୁ ଯେତିକି ପରିମାଣରେ ଭଜନ କରୁଛନ୍ତି ତାଙ୍କ ଜୀବନ ସେ ଜାଣିଥିବେ ସେତିକି ଆନନ୍ଦ ଏ ସଂସାରରେ ଅଛି ବୋଲି ସେତିକି। ଆପଣ ନିଜେ ଘରେ ଗୋଟେ ଗୀତା ରଖନ୍ତୁ ଟିକେ ପଢ଼ନ୍ତୁ, ଗୋଟେ ମାଳି ରଖିବେ ସାତ ମିନିଟ ଆଠ ମିନିଟ ଜପ କରିବେ ଗୋଟେ ମାଳ, ଯେତିକି ସମୟ ଠାକୁର ସେବା କରୁ ସେତିକି ସମୟ ଆପଣ ଜାଣିପାରିବେ ଏ ସଂସାରରେ ଆନନ୍ଦ କଣ ଅଛି। ମୋତେ ଡର ନାହିଁ ପ୍ରହ୍ଲାଦ କହୁଛନ୍ତି, ନ ଉଦ୍ଭି ଯେତେ ପରଭବତ ବୈତରଣ୍ୟା ମହାମୃତ ମଗ୍ନ ଚିତ୍ତ ତତ୍ବୀର୍ଯ୍ୟ ଗାୟନ ମହାମୃତ ମଗ୍ନ ଚିତ୍ତ। ଆପଣଙ୍କର ବୀର୍ଯ୍ୟବତୀ ହରିକଥା ଆଉ ନାମ କୀର୍ତ୍ତନ କରିକରି ମୁଁ ମହାମତ ହେଇଯିବି, ମୋର କୌଣସି ଭୟ ରହିପାରିବ। ହରେ କୃଷ୍ଣ ରେ କୃଷ୍ଣ 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 ରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଲାଷ୍ଟ ଶ୍ଲୋକ କଥା ଆହୁରି ଅଛନ୍ତି, ଆଉ ଦୁଇ ଚାରିଟି ଶ୍ଲୋକ ଅଛନ୍ତି ଅଧିକା, କିନ୍ତୁ ଏଇଠି କଥାକୁ ମୁଁ ବିଶ୍ରାମ ଦେବି କାରଣ ସମୟ ହେଇଯିବ। ଏଇ ଶ୍ଲୋକଟି କହିକି କେତେ ବଡ଼ ବୈଷ୍ଣବ ହୃଦୟ ପ୍ରହ୍ଲାଦ ମହାରାଜ ପ୍ରଭୁ ନୃସିଂହଦେବ ପୁଣି ପଚାରୁଛନ୍ତି, ଦେଖ ଅଲଗା ମୁନିମାନେ ସେଇ ଲୋକମାନଙ୍କୁ ଉପଦେଶ ଦେଇକି ଉଦ୍ଧାର କରିବେ, ତୁମେ ମୋ ସାଙ୍ଗରେ ପଳେଇ ଆସ। ନା ସଂସାରରେ ଭକ୍ତ ଛଡ଼ା ସବୁ ଲୋକମାନେ ସ୍ୱାର୍ଥପର, ମୁନିଋଷିମାନେ ବି ସ୍ୱାର୍ଥପର, ସେ ପ୍ରତିପାଦନ କରୁଛନ୍ତି ପ୍ରଭୁ ମୁଁ ଯିବିନି। ଏମାନଙ୍କୁ ଏଇ ଯୋଉ ମାୟା ସୁଖ ପାଇକି କଷ୍ଟ ପାଉଛନ୍ତି ଏମାନେ କିଏ ଉଦ୍ଧାର କରିବ? ଭଗବାନ କହିଲେ ମୁନିମାନେ ଉଦ୍ଧାର କରିବେ? କହିଲେ ନା ନା, ପ୍ରାୟେଣ ଦେବ ମୁନାୟା ସ୍ୱବିମୁକ୍ତି କାମା ମୌନମ ଚରନ୍ତି ବିଜନେନ ପରାର୍ଥ ନିଷ୍ଠା ନୈତାନ ବିହାୟ କୃପଣାନ ବିମୁମକ୍ଷ ଏକ ନାନ୍ୟମ ତଦସ୍ତ ଶରଣମ ଭ୍ରମତ ଅନୁପଶ୍ୟ। ଏଇ ଯୋଉ ଲୋକମାନଙ୍କର ନାନ୍ୟ ତୋଦସ୍ୟ ଶରଣମ ତୋଦନ୍ୟ ଶରଣମ, ଆପଣଙ୍କ ବିନା ଏଇ ଲୋକମାନେ ଅନ୍ୟ ଶରଣ ଗଲେ ତାଙ୍କର ଦୁଃଖ ଦୂର ହବ ନା, କିମ୍ବା ତାଙ୍କର ଅନ୍ୟ ଶରଣ କେହି ନାହାନ୍ତି। କହିଲେ ମୁନିମାନେ? କହିଲେ ନା ନା, ପ୍ରାୟେଣ ପ୍ରାୟ ମାନେ କେହି 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 କେହିଙ୍କ ଛଡା, ପ୍ରାୟ ମାନେ ଯାହାକୁ 90% କୁହାଯାଏ, ପ୍ରାୟେଣ ଦେବ ମୁନୟ, ପ୍ରାୟ ଦେବତା ଆଉ ମୁନିମାନେ ମନନଶୀଳ ଲୋକମାନେ ସ୍ୱବିମୁକ୍ତି କାମା ସେମାନେ ଅନ୍ୟର ଉଦ୍ଧାର ଚିନ୍ତା କରନ୍ତି, ହଁ ନିଜ କଥାରେ ଲାଗିଲା ମୋର କେମିତି ଉଦ୍ଧାର, ମୁଁ କେମିତି ସୁଖରେ, ମୁଁ ମୋର ଠାକୁରଟା କି ମୋର ସୁଖରେ, କିଏ ତାର ମଲା କେତେ ଗଲା କେତେ, ନିଜେ ବଞ୍ଚିଲେ ବାପର ନା କଣ ମିଳିବ, ମୁଁ ସେ ତାଙ୍କର କଣ ହାତରୁ ମିଳିବ। ପ୍ରହ୍ଲାଦ କହୁଛନ୍ତି ପ୍ରଭୁ ମୁନିମାନେ ଦେବତାମାନେ ଭାରି ସ୍ୱାର୍ଥପର, ସେମାନେ ତାଙ୍କ ନିଜ ନିଜ ତପସ୍ୟାରେ ଲାଗିଯିବେ, ନିଜ ନିଜ ଧନ୍ଦାର ରହିବେ, ଏଇ ଦୁଃଖୀମାନଙ୍କ କଥା କିଏ ଚିନ୍ତା କରିବେ? ମୁଁ ଚାହୁଁଛି ଏମାନଙ୍କର ଉଦ୍ଧାର ପ୍ରଥମେ ହେବା ଦରକାର। ପ୍ରାୟଣ ପ୍ରାୟଣ ଶବ୍ଦ କାହିଁ କହିଲେ ନା, ନାରଦାଦି ମୁନି, ନାରଦ ମଧ୍ୟ ମୁନି, ସେ ପ୍ରଚାର କରନ୍ତି ନାରଦ ମୁନି ବାଜାଏ ବିନା ରାଧିକା ରମଣ ନାମେ। ନାରଦ ଜଣେ ଦକ୍ଷ ଅଭିଶାପ ଦେଇଦେଲା ପରେ ଆହୁରି ତାଙ୍କର ଭଲ ହେଇଗଲା, ଦକ୍ଷ ଅଭିଶାପ ଦେଇଦେଲେ ନା ତୁମେ ଗୋଟେ ଜାଗାରେ ସ୍ଥିର ହେଇକି ରହିପାରିବ, ମୋର ବଢିଆ ବଢିଆ ଗୋଟେ ଜାଗାରେ ରହିଲେ ଆହୁରି ଦୋଷ ଗୁଣ ଦେଖିବୁ, ସବୁଆଡେ ବୋଲିବି ସମସ୍ତଙ୍କୁ ଭକ୍ତ କରିବି, ବାବାଜୀ କରିବି, ସମସ୍ତଙ୍କୁ ଭଗବାନଙ୍କୁ ଭକ୍ତ କରିବି, ଯୁଆଡେ ଯାଇ ପହଞ୍ଚିବେ କ୍ୟାମ୍ପ ପକେଇ, ତାଙ୍କର କ୍ୟାମ୍ପ ନାହିଁ କିଛି, ଯୋଉଠି ଯାଇ ପହଞ୍ଚିବ ଆରମ୍ଭ କରିବେ ପ୍ରଭୁଙ୍କର ଗାଁ ଗୁଣଗାନ, ଏ ତାଙ୍କର କାମ। ନାରଦ ମୁନି ଭଳି ମୁନି କେତେ ଜଣ ମୁନିଙ୍କୁ ଛାଡ଼ିଦେଲେ, ପ୍ରାୟଣ ଦେବ ମୁନୟ ସ୍ୱବିମୁକ୍ତି କାମା ନିଜର ଚିନ୍ତା, ପର କଥା କେମିତି ଚିନ୍ତା କରନ୍ତି, ଏଇ ଲୋକମାନେ ଦୁଃଖ ପାଉଛନ୍ତି ଏମାନଙ୍କର ଉଦ୍ଧାର କେମିତି ହବ, ଏମାନଙ୍କର ଦୁଃଖ ଦୂର କେମିତି ହବ, ସେ ଚିନ୍ତା କରନ୍ତି ନା, କିଭଳି ଚିନ୍ତା କରନ୍ତି ନା, ମୌନେ ଚଳନ୍ତି ବିଜନେ ନା ପରାର୍ଥ ନିଷ୍ଠା, ମୌନେ କେହି କେହି ପାଟି ବନ୍ଦ କରିଦିଅନ୍ତି ସରିଗଲା କଥା କହିଲେ, ସେ ଲୋକଟା ଆସିକି ମୋର ସୁଖ ଦୁଃଖ କଥା କହିବ, ମୋ ଭଜନରେ ବାଧ ମୁଁ କଥା କହିବି, ମୌନେ ଚରନ୍ତି ବିଜନେ ନ ଏକାନ୍ତ ସ୍ଥାନରେ ରହିବ, କୋଉଠି ଗୁମ୍ଫା ଫୁମ୍ଫା ଭିତରେ ପଶି ପଡ଼ିବ, ଲୋକମାନେ ସେଥିପାଇଁ ଟେନସନ୍ ହଉ, ତୁମେ ବାବାଜୀ ହେଲ କାହିଁକି ଆମେ ବାରବାର ଆମ ଘରକୁ ଆସୁଛ, ତୁମେ ବାବାଜୀ ମାନେ ତ ପଳା କୁଆଡ଼େ ହିମାଳୟ ଭିମାଳୟ ଭିତରେ କୋଉଠି ଗୁମ୍ଫା ରହିବ, ଆଉ ଦାଢ଼ି ଦାଢ଼ି ଫାଡ଼ି ଛାଡ଼ିକି ରହିଲେ ହଁ ପସନ୍ଦ କରିବ, ହଁ ଇଏ ବାବା ଠିକ୍ ଇଏ ବାବା ଠିକ୍, ତାଙ୍କ ପାଖକୁ ବାରମ୍ବାର ଯିବନି, ଭଗବାନଙ୍କ କଥା କିଛି କହିବନି, ସେ ଖୁସି ହେବେ। ବରଂ ଯିବା ଆଜ୍ଞା କଣ ଅଛି ଦିଅନ୍ତୁ, ଏ ଯାହା ଦୁଇ ଟଙ୍କା ପାଞ୍ଚ ଟଙ୍କା ପକେଇଦେ, ଆଣିକି ବୁଡ଼ି ବୁଡ଼ି ଖାଇକି ପୁଣି ବୁଲିବ, ସେ ଖୁସି ହେବେ। ତାଙ୍କୁ ଡିଷ୍ଟର୍ବ କରିବେନି, ତାକୁ କହିବନି ଯେ ଭଗବାନଙ୍କର ଭଜନ କର, ସେ ସାଧୁମାନଙ୍କୁ ଆଦର କରିବେ। କହିଲେ ନା ନା, ପ୍ରାୟଣ ଦେବ ମୁନୟ ସ୍ୱବିମୁକ୍ତି କାମା ମୌନେ ଚରନ୍ତି ବିଜନେନ ପରାର୍ଥନିଷ୍ଠା। ପ୍ରାୟ ମୁନିମାନେ ସେ ପରାର୍ଥ ବିଜନକୁ ପଳାନ୍ତି, ଏକାନ୍ତ ସ୍ଥାନକୁ ପଳାନ୍ତି, ପାଟି ବନ୍ଦ କରିଦିଅନ୍ତି। ଏ ଲୋକମାନେ ପ୍ରହ୍ଲାଦ କହୁଛନ୍ତି, ଏ ଲୋକମାନଙ୍କର ଉଦ୍ଧାର ହଉ ବା ନ ହଉ, ସେ ଚିନ୍ତା କର। ପ୍ରଭୁପାଜୀଙ୍କର ଗୋଟେ କଣ ଆଇଡିଆ ଥିଲା ଜାଣିଛନ୍ତି, ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଜୀ ମାନେ ତାଙ୍କ ଗୁରୁଙ୍କର ଆଇଡିଆକୁ ସେ ଆଣିଥିଲେ। ଯେତେବେଳେ ଏଇଠି ପ୍ରଥମେ ମନ୍ଦିର ହେଲା, ଏମାନେ କମ୍ପ୍ଲେନ୍ କରୁଥିଲେ ବିଦେଶୀମାନେ, ଆରେ ଏଇଟା ଗୋଟେ ଜଙ୍ଗଲ, ଏଠି କ'ଣ ସ୍ୱାମୀଜୀ ହୁଇଲ୍ କମ୍ ୟାର୍, ପ୍ରଭୁପାଦ ହୁଇଲ୍ କମ୍ ୟାର୍, ଦିସ୍ ଇଜ୍ ଜଙ୍ଗଲ, ଏଇଟା ଜଙ୍ଗଲ ଥିଲା ସେତେବେଳେ। ଏଇ ନୂଆପୁର ଲୋକମାନେ ପ୍ରଭୁମାନେ ସବୁ ଆମର ଅଛନ୍ତି, ଭକ୍ତମାନେ କୁହନ୍ତି ହାତୀ ଆସେ ଏଠି, କିନ୍ତୁ ପ୍ରଭୁପାଦ କହୁଥିଲେ ନା, ଦିସ୍ ପ୍ଲେସ୍ ୱିଲ୍ ବିକମ୍ ଦି ହାର୍ଟ ଅଫ୍ ଦିସ୍ ସିଟି। ସେ ଦେଖିପାରୁଥିଲେ, କହିଲା ହାର୍ଟ ଅଫ୍ ଦିସ୍ ସିଟି, ଦେଖନ୍ତୁ ବର୍ତ୍ତମାନ କ'ଣ ହେଲା, ଚାରିଆଡ଼େ ସ୍ୱର୍ଗ ମହଲ ଭଳିଆ ହେଇଗଲାଣି। ପ୍ରଭୁପାଦଙ୍କର ଆଇଡିଆ କଣ ଥିଲା, ନା ନା ନା, ଗାଁରେ ମଠ କରାହବ, ଏ ଡିଫରେଣ୍ଟ ଆଇଡିଆ, ଗାଁ ଲୋକମାନେ ମଠକୁ ଯିବେନି, ଗାଁ ଲୋକମାନେ ମଠ ଯିବେ, ବିଡ଼ି ଖାଇବେ, ଦୁନିଆ ରାଜନୀତି କରିବେ, ପାଞ୍ଚ ଟଙ୍କା ଦେବେ, ପଚାଶ କଥା ମୁଣ୍ଡରେ ପୁରେଇବେ, ସେଠି ବାବାଜୀ ପିଠା ଭଡ଼ା କରିବେ, ଆଉ ତାଙ୍କ ଧନ୍ଦା ସେ ବ୍ୟସ୍ତ ରହିଛି, ଶୁଣିବେନି ଟୋଟାଲ, ଏଇସବୁ ସାଧୁ ପ୍ରବଚନ ପ୍ରବଚନ ଭଲ ମନ୍ଦ ତାଙ୍କର ସବୁ ଇଣ୍ଟରେଷ୍ଟ ନାହିଁ। ଆଉ ଗାଁ ଲୋକ କାହାକୁ ଫଲୋ କରୁଛନ୍ତି ନା, ଟାଉନ୍ ବଜାର ଲୋକ, ଗାଁ ଲୋକ ଟାଉନ୍ ବଜାର ଲୋକ ଫଲୋ କରୁଛନ୍ତି ନା, ଯଦି ସାଧୁମାନେ ଗାଁରେ ମଠ କରିବେ ତାହେଲେ ଟାଉନ୍ ଲୋକ କେମିତି ଉଦ୍ଧାର ହେଲେ, କିନ୍ତୁ ଟାଉନ୍ ଲୋକମାନେ ଉଦ୍ଧାର ହେଲେ ଗାଁ ଲୋକମାନେ ଧୀରେ ଧୀରେ ବଦଳିବେ। ସେଥିପାଇଁ ପ୍ରଭୁପାଦଙ୍କୁ କ୍ୱେଶ୍ଚନ୍ କରାଯାଏ, ଆପଣ କାହିଁକି ସବୁବେଳେ ଟାଉନ୍ ଭିତରେ ନା, ଏଇଟା ଆମର ଲକ୍ଷ୍ୟ, ଆମେ ସହର ଭିତରେ ମନ୍ଦିର କଲେ ଆମର ଜମ୍ବାଡ଼ି ଆବଶ୍ୟକ ନାହିଁ, ଅଲଗା ମଠମାନଙ୍କର ଜମ୍ବାଡ଼ି ଅଛି, ଆମର କ'ଣ ଅଛି। ସେଥିପାଇଁ ପ୍ରଭୁପାଦ କହିଥିଲେ ନା, ତୁମକୁ ତୁମେ ନିଜେ ରେଷ୍ଟୁରାଣ୍ଟ କରିବାକୁ ପଡ଼ିବ, ତୁମ ଗେଷ୍ଟ ହାଉସ୍ କରିବାକୁ ପଡ଼ିବ, ସେଥିରୁ ତୁମେ ଇନକମ୍ କରିବ, ତୁମେ ଚଳିବ, ମନ୍ଦିର କି ଚଳେଇବ, ଯିଏ ତାର ସ୍ୱଇଚ୍ଛାର ଦେଲା ଭିକ୍ଷା ଅଲଗା, କିନ୍ତୁ ଏଇ ଲୋକମାନଙ୍କର ଉଦ୍ଧାର ହବ। ଟାଉନ୍ ବଜାର ଲୋକମାନେ ଯଦି ବଦଳିବେ ତାହେଲେ ଗାଁ ଲୋକ ବଦଳିବେ, ଆଉ ଟାଉନ୍ ଲୋକମାନେ ମୋବାଇଲ୍ ଧରି ଆସିକି ହେଲେ ଗାଁ ଲୋକ ବି ଦେଖନ୍ତୁ ମୋବାଇଲ୍ ଧରି ଆସିକି, ଯେତେବେଳେ ଟାଉନ୍କୁ ପଳେଇ ଆସିଲେ ଦେଖିଲେ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଟାଉନ୍ ପଳେଇଲେ, ସେଠି ଟ୍ୟାକ୍ସ ନାହିଁ, ଶାଶୁ ଶ୍ୱଶୁର ସେବା କିଛି ନାହିଁ, ଏ ଲେବର ଲୋକ ବି ତାଙ୍କ ସ୍ୱାମୀକି ଶିଖେଇବେ, କାହିଁକି ଏଠି ରହିଛୁ, ଘରେ ରହିଲେ ଏଠି ଅସୁବିଧା, ଏଠି ଏଠି ନାହିଁ, ଛୁଆ ମୋର ପଢ଼ିପାରିବେନି, ଖାଲି ଛୁଆ ମୋର ପଢ଼ିପାରିବେ, ଛୁଆକୁ ପଣ୍ଡିତ ମୁଁ କରେଇବି, ଏଠି ଫେସିଲିଟି ନାହିଁ, ଏଇଟା ଏହା ନାହିଁ, ତାହେଲେ ତାକୁ ଶିଖେଇ ଶିଖେଇ ପଡ଼େ। ବର୍ତ୍ତମାନ କେବଳ ବୁଢ଼ା ବୁଢ଼ୀ ଅକର୍ମ ଲୋକମାନେ କେବଳ ପଡ଼ିଛନ୍ତି ଗାଁରେ, ଆଉ ସବୁ ପଳେଇ ଲେବର କାମ କରିବା ପାଇଁ ପଳଉଛନ୍ତି କୁଆଡେ କୁଆଡେ, ସେ ଚେନ୍ନାଇ ଫେନାଇ ସବୁ, ମାନେ ଅଖାବସ୍ତା ଭଳିଆ ଯାଉଥିବ ଟ୍ରେନ୍, ଆପଣ ଦେଖିଲେ ହସ ଲାଗିବ, ଗାଁରେ ରହିବ କାରଣ ଦେଖିଥିଲେ ଟାଉନ୍ ସଭ୍ୟତାର ଲୋକମାନେ କିଭଳି ଏନ୍ଜୟମେଣ୍ଟ କରୁଛନ୍ତି, ତାଙ୍କର ମେଣ୍ଟାଲିଟି ସେଇଆ। ପ୍ରଭୁପାଦଙ୍କର ଆଇଡିଆ ସେ ନା, ତୁମେ ଟାଉନ୍ ଉପରେ ରହ, ସେଥିପାଇଁ ଭକ୍ତମାନଙ୍କର ପ୍ରୋଗ୍ରେସ୍ ଆମର ବହୁତ ବାଧା ହେଉଛି। ଟାଉନ୍ ଟାଉନ୍ ଗାଁ ଗଳ ରହିଲେ ଆପଣ ବସିଲେ ଗୋଟେ ଜପ କଲେ, ଏଠି ଟାଉନ୍ ବଜାର ରହିବେ, ଏ ଝିଅ ବୋହୁ ଆଜିକାଲି ଯେଉଁ ବସ୍ତ୍ର ପିନ୍ଧିକି ଆସୁଛନ୍ତି, ଏଇ କିଛି ସମୟ ପ୍ରବଚନ ପୂର୍ବ ଉପରେ ଦେଖିଲା ସେ ପୁଅ ଝିଅ ତାଙ୍କର ଚେୟାର ପଡ଼ିଛନ୍ତି, ଏଠି ଗୁରୁଦେବ ଚେୟାର ପକେଇ ଦେଇଛନ୍ତି, ବସିକି ତାଙ୍କର ମୁଁ ଲଗେଇ କଥା ବସ, ଏଇଟା କ'ଣ ଫିଲ୍ମ ହଲ୍ ନା ପାର୍କ, ଏଠି ଗୋଟେ ସାଧୁ, ଏଇଟା ସାଧୁଙ୍କର ଆଶ୍ରମ, ସାଧୁ ଏଇଟା ଦେଖିବ, ସକାଳୁ ଉଠିବ ଆପଣ ଦେଖିବେ ଶହେଟା କେସ୍ ହେଇଗଲା, ଏଥିରେ କ'ଣ ସାଧୁ କ'ଣ ସାଧୁର ପ୍ରଫିଟ କ'ଣ, ଗାଁ ଗଣ୍ଡ ଏମିତି ନାହିଁ, ଗାଁ ଗଣ୍ଡ ମାଟା ଆସିବ ମୁଣ୍ଡରୁ ଲୁଗା ଦେଇକି ଆସିବ, କିନ୍ତୁ ପ୍ରଭୁପାଦଙ୍କର ଆଇଡିଆ ଥିଲା ନା, ଜୀବମାନଙ୍କର ଉଦ୍ଧାର ହବ, ସେମାନେ ଶୁଣିବେ, ମନ୍ଦିରକୁ ଆସିବେ, ଠାକୁରଙ୍କୁ ଟିକେ ପ୍ରଣାମ କରିବେ। ଏଇ ଶିକ୍ଷିତ ଲୋକମାନେ ପରିବର୍ତ୍ତନ ହେଲେ ଗ୍ରାମୀଣ ଲୋକମାନଙ୍କ ଉପରେ ପ୍ରଭାବ ପଡ଼ିବ, ସେମାନେ ପରିବର୍ତ୍ତନ ହେବେ। ଆମେ ଯଦି ଏକାନ୍ତରେ ରହିଯିବା ଲୋକମାନଙ୍କର ଉଦ୍ଧାର ହେଇପାରିବେନି। ପ୍ରାୟଣ ଦେବମନ ପ୍ରହ୍ଲାଦ କହୁଛନ୍ତି, ସ୍ୱବିମୁକ୍ତି କାମା ମୌନେ ଚରନ୍ତି ବିଜନେନ ପରାର୍ଥନିଷ୍ଠା ନୈତାନ ବିହାୟ କୃପଣା। ପ୍ରଭୁ ଏମାନେ ସବୁ କୃପଣ ହେଇଯାଇଛି, କୃପଣ କିଏ, ଗୋଟିଏ କୃପଣ ଗୋଟିଏ ବ୍ରାହ୍ମଣ, ଦାନ କରିବାଟା ଦାନ ଯିଏ ନକଲା ତା କ'ଣ କୁହାଯାଏ, ଏଇଟା କୃପଣ ଲୋକଟା, କିନ୍ତୁ ସଂସ୍କୃତରେ କୃପଣ ଶବ୍ଦର ଆଉ ଗୋଟିଏ ଅର୍ଥ, ବ୍ରାହ୍ମଣର ବିପରୀତ ହେଲା କୃପଣ, ଯିଏ ବ୍ରହ୍ମତତ୍ଵ ଜାଣେ ଭଗବାନ କୁ ଜାଣେ ସେ ବ୍ରାହ୍ମଣ, ଯିଏ ଶରୀର ତ୍ୟାଗ କରିବା ପୂର୍ବରୁ ଭଗବାନ କୁ ଜାଣେ ସେ ବ୍ରାହ୍ମଣ, ଯିଏଟା ଜାଣିନି ସେ କୃପଣ। ଏଇ କୃପଣ ନୈତାନ ବିହାୟ କୃପଣାନ ବିମୁଖ୍ୟ ଏକ ନାନ୍ୟତ ଦୋସ୍ତ। ଏଇ କୃପଣ ମାନଙ୍କର କେହି ଶରଣ ନାହାନ୍ତି ଆପଣଙ୍କ ବିନା। ଭକ୍ତମାନେ ଯଦି ସାହାଯ୍ୟ ନ କରିବେ ଲୋକମାନଙ୍କର ଉଦ୍ଧାର ହେଇପାରିବେ। ତେଣୁ ଆପଣଙ୍କୁ ଯୁଧିଷ୍ଠ ମହାରାଜଙ୍କର ଜୀବନଚରିତ ଆପଣମାନେ କେହି ପଢିଥିବେ, ମହାଭାରତ ପଢିଥିବେ, ଶୁଣିଥିବେ ବି। ଯୁଧିଷ୍ଠ ପାଞ୍ଚ ଭାଇ ଯେତେବେଳେ ପାଞ୍ଚ ଭାଇ ଯାଙ୍କ ଶୁଣିଲେ, ପ୍ରଥମ ଦିନ ଯେଉଁଦିନ ଖବର ପାଇଲେ ଭଗବାନ ଶ୍ରୀକୃଷ୍ଣ ନିଜ ଧାମକୁ ଗଲେ, କୁନ୍ତି ଦେବୀ ଶୁଣିଲେ ଶରତ ଛାଡ଼ିଦେଲେ। ଏଭଳି କୁନ୍ତି ଭକ୍ତ କୁନ୍ତି ସେଇ ମୁହୂର୍ତ୍ତରେ ଶରତ ଛାଡ଼ିଦେଲେ। ପାଞ୍ଚ ଭାଇମାନେ ଅବଧୂତ ଭେଷରେ ହିମାଳୟକୁ ଯାଉଛନ୍ତି, ଆସୁଛନ୍ତି। କିଛି ବାଟ ଆସିଲା ପରେ ଗୋଟେ କୁକୁର ଆସୁଛି ଯୁଧିଷ୍ଠିର ମହାରାଜଙ୍କ ପଛେ ପଛେ। ଦେଖ ଭକ୍ତର ହୃଦୟ କିଭଳି, ସମସ୍ତଙ୍କର ଉଦ୍ଧାର, ସେ ନିଜ କଥା ଚାହେଁ। କୁକୁରଟା ପଛେ 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 ଆସିଲା, ଯେତେବେଳେ ବିମାନ ଆସିକି ପହଞ୍ଚିଲା ଯୁଧିଷ୍ଠିର ମହାରାଜଙ୍କ ପାଇଁ, ଦେବତାମାନେ ଡାକୁଛନ୍ତି, ଇନ୍ଦ୍ର ଆସିଛନ୍ତି, ଇନ୍ଦ୍ର ନିଜେ ଆସିଛନ୍ତି, ଆସ ଯୁଧିଷ୍ଠିର। କହିଲେ ନା ଆଜ୍ଞା, କୁକୁରଟା ଇଏ ଯିବ ମୋ ସାଙ୍ଗ। କହିଲେ ଆରେ ବାପା, ଇଏ ତ ଅସ୍ପୃଶ୍ୟ ଯିବ, ଇଏ ସ୍ୱର୍ଗ ଲୋକରେ କୁକୁର ନାହାନ୍ତି ନା, କୁକୁର ତ ଛୁଇଁଲା ଆଗେ ସ୍ନାନ କରିବାକୁ। ଇଏ କୁକୁର କେମିତି ତୁମେ ନେଇକି ଯିବ? ନା ମୁଁ ତାହେଲେ ଯିବିନି, ମୁଁ ସ୍ୱର୍ଗକୁ ଯିବି। ଆରେ ତୁମର ପୁଣ୍ୟ ଅଛି, ତୁମେ ଯିବ, କୁକୁରର କଣ ପୁଣ୍ୟ? ସେ ହୀନ କର୍ମ କରିଛି ବୋଲି କୁକୁର ଜଣେ ପାଇଛି, ସେ ସ୍ୱର୍ଗ କେମିତି ଯିବ? ନା ସିଏ ନଗଲେ ମୁଁ ଯିବି ନା କାହିଁକି? ନା ଆମେ ଯେତେବେଳେ ସବୁ ରାଜ୍ୟ ସବୁକିଛି ଛାଡ଼ିକି ଆସୁଛୁ, ଆମ ପଛରେ ଇଏ ଆଶ୍ରିତ ହେଇକି ଆସିଛି। ଆଶ୍ରିତ ଲୋକକୁ ତ୍ୟାଗ କରିକି ଯିବା ହେଲା ବୁଦ୍ଧିମାନ ଲୋକର କାମ ନାହିଁ, ମୁଁ ସ୍ୱାର୍ଥପୂର୍ଣ୍ଣ, ମୁଁ ଯିବି ଯିବି। ଇନ୍ଦ୍ର କହିଲେ ଦେଖିବା। ଏଇଟା ଥିଲା ଯୁଧିଷ୍ଠିର ମହାରାଜ ଭକ୍ତ ପାଇଁ ଶେଷ ପରୀକ୍ଷା, ଲାଷ୍ଟ ଏକ୍ସାମିନେସନ, ତାଙ୍କର ଭକ୍ତି ପକ୍କା ଅଛି କି ନାହିଁ ଭଗବାନଙ୍କ ଚରଣ। ଇନ୍ଦ୍ର ପରୀକ୍ଷା କରୁଛନ୍ତି, କହିଲେ ଆଜ୍ଞା କୁକୁରକୁ, କୁକୁର ଯିବାକୁ ହେଲେ କୁକୁର ତ ଯାଇପାରିବନି, କିଏ ବିମାନରେ ବସିପାରିବନି, କି ସ୍ୱର୍ଗରେ ରହିପାରିବନି, କାରଣ ତାର କର୍ମଫଳ ଅଛି। କହିଲେ କଣ କଲେ କୁକୁର ଯିବ ସେ କଥା କୁହନ୍ତୁ ଯୁଧିଷ୍ଠିର ମହାରାଜ। କହିଲେ ଯଦି କିଏ ଅଧା ପୁଣ୍ୟ ତାକୁ ଦବ, ପୁଣ୍ୟ ଦେଲା ପରେ ତାର ଶରୀର ପରିବର୍ତ୍ତନ ହବ, ସେ ଯିବ। କହିଲେ ତାହେଲେ ମୁଁ ଅଧା ପୁଣ୍ୟ ଦଉଛି, ଆଜ୍ଞା ଅଧା ପୁଣ୍ୟ ମୁଁ ଦଉଛି ବୋଲି ସଂକଳ୍ପ କଲାବେଳକୁ ସେ କୁକୁର ନୁହନ୍ତି, ସେ ନିଜ ଧର୍ମରାଜ। ପରୀକ୍ଷା କରିବେ, କହିଲେ ତୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବ, ଜୀବମାନଙ୍କ ପ୍ରତି ତୁମର ଦୟା ଅଛି କି ନାହିଁ, ତୁମେ ଶ୍ରେଷ୍ଠ ଭକ୍ତ, ଜୀବମାନଙ୍କ ପ୍ରତି ତୁମର କେଉଁ ମନୋଭାବ, କିଭଳି ମନୋଭାବ ଅଛି, ଏଥିରେ ତୁମେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲ, ଯାଅ ଏବେ ତୁମେ ସ୍ୱର୍ଗକୁ ଯାଅ। ଭକ୍ତର ଏହି ମନୋଭାବ, ସେ ସ୍ୱାର୍ଥପର ନୁହେଁ, ସେ ଚାହେଁ ସମସ୍ତେ ସର୍ବେ ଭବନ୍ତୁ ସୁଖିନ, ସମସ୍ତଙ୍କ ମୁହଁରେ ହସ ଦେଖିବା ପାଇଁ ଚାହେଁ, ସମସ୍ତେ ଆନନ୍ଦରେ ପ୍ରଭୁଙ୍କୁ ଡାକନ୍ତୁ, ସୁଖରେ ରୁହନ୍ତୁ, ତାଙ୍କର ପରିବାର ସୁଖରେ ରୁହନ୍ତୁ, ତାଙ୍କର ଦୁଃଖ ନ ଆସୁ, ସେ ସ୍ୱାର୍ଥପର। ପ୍ରହ୍ଲାଦ କହୁଛନ୍ତି, ମୌନେ ଚଳନ୍ତି ବିଜନୈନ ପରାର୍ଥ ନିଷ୍ଠା ମୁନିମାନେ, ସବୁ ସେମାନେ ସ୍ୱାର୍ଥପର, ସେମାନେ ଏକାନ୍ତ। ଭକ୍ତ ସମସ୍ତଙ୍କର ସୁଖ ଚାହିଁବ, ସମସ୍ତେ ଆନନ୍ଦ ରୁହନ୍ତୁ, ଏ କଥା ଚିନ୍ତା କରିବ। ଲାଷ୍ଟ ବହୁତ କଥା ଅଛି, ଏଇଠି ଭଗବାନ ନୃସିଂହଦେବ ପରାସ୍ତ ହେଇଛି। ପ୍ରହ୍ଲାଦ ଏତେ କଥା କହିଲା ପରେ ନୃସିଂହଦେବ କହିବେ, ତୁମେ କହୁଛ ସିଏ ଉଦ୍ଧାର ହେବେ, କିନ୍ତୁ ସେମାନେ ତ ସୁଖରେ ଏଠି ଅଛନ୍ତି, ତାଙ୍କୁ ତ ଏଠି କିଛି ସୁଖ ମିଳୁଛି। କେଉଁ ସୁଖ? ଜନ୍ମୈଥୁନା ଆଦି ଗୃହମେଦି ସୁଖ ହି ତୁଚ୍ଛ। ବୋଲେ ସିଏ ତ ଦେହ ସୁଖରେ ଅଛନ୍ତି, ସ୍ୱାମୀ ସ୍ତ୍ରୀ ନେଇକି ସିଏ ଆନନ୍ଦରେ ଅଛନ୍ତି, ତୁମ ମୁଣ୍ଡ କାହିଁକି ଏତେ ଟେନସନ ହେଉଛି? ଭଗବାନ ନୃସିଂହଦେବ ପଚାରିଲେ, ପ୍ରହ୍ଲାଦ ତୁମ ମୁଣ୍ଡ ଏତେ ଟେନସନ କାହିଁକି ଆସୁଛି? ସିଏ ତ ତାଙ୍କ ସ୍ତ୍ରୀ ଛୁଆ ପିଲା ସଂସାର ନେଇକି ଭଲରେ ଅଛନ୍ତି। କହିଲେ ନା 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 ପ୍ରଭୁ, ସିଏ କଣ ଭଲରେ ଅଛନ୍ତି? ରୋଗୀ ରୋଗର ଅବସ୍ଥା ଜାଣେନି, ତାକୁ ପୁରା କ୍ୟାନ୍ସର ଫ୍ୟାନ୍ସର ଫୁଲ ହେଇସାରିଥିବ, ସେ ତାର ତାର ଯାହା ଆଣ୍ଟି ଜିନିଷ ସବୁ ଖାଉଥିବ, ଡାକ୍ତର ଧରନ ଆରେ ବଡ ରୋଗ ଅଛି, ସଂସାର ଲୋକମାନେ ତାଙ୍କର ଦୁଃଖ କେଉଁଠି ସେ ଜାଣିପାରିବେ? ସାଧୁ ଜାଣିବ ଜୀବର ଦୁଃଖ କେତେବେଳେ, ଯେତେବେଳେ ହରିଙ୍କୁ ଭୁଲିଲା। ଭଗବାନଙ୍କୁ ଭୁଲିବା ମାନେ ବିପଦ। ସମ୍ପଦ ନୈବ ସମ୍ପଦ, ବିପଦ ନୈବ ବିପଦ, ବିପଦ ବିସ୍ମରଣ ବିଷ୍ଣୁ। ବିପଦ କେତେବେଳେ, ଯେତେବେଳେ ଜଣେ ଭଗବାନଙ୍କୁ ଭୁଲିଗଲା। ସେ କିଏ ବି ହଉ, ଧନୀ ହଉ ଗରିବ ହଉ, ବ୍ରାହ୍ମଣ ହଉ ବୈଶ୍ୟ ହଉ କ୍ଷତ୍ରିୟ ହଉ ଶୂଦ୍ର ହଉ, ଭଗବାନଙ୍କୁ ଭୁଲିବା ହଉଛି ଦୁଃଖ। ସମ୍ପଦ କଣ? ଭଗବାନଙ୍କୁ ସ୍ମରଣ କରିବା। ସମ୍ପଦ ନାରାୟଣ ସ୍ମରଣ, ନାରାୟଣଙ୍କର ସ୍ମରଣ ହଉଛି ସମ୍ପଦ। କହିଲା ରେ ସ୍ୱାମୀ ସ୍ତ୍ରୀ ତ ଆନନ୍ଦରେ ଅଛନ୍ତି, ତୁମେ କାହିଁକି ତାଙ୍କ ଚିନ୍ତା କଥା କରୁଛ? କହିଲେ ପ୍ରଭୁ ସେମାନେ ସେଟା ସଂସାର ପଶିଛନ୍ତି, ସେଥିରେ କି ସୁଖ ନାହିଁ। ହିଂସା କରୁଛନ୍ତି ଆଉ ଦେହ ସୁଖ ଯୋଉ ମୈଥୁନା ଆଦି ସୁଖ ତୁଚ୍ଛ। କିଭଳି ନା କଣ୍ଡୁଏ ନା କରଡ଼ିବ ଦୁଃଖ ଦୁଃଖ, ଦୁଇ ହସ୍ତରେ କୁଣ୍ଡିଆ ହେଇଗଲେ। ଦେଖିଛନ୍ତି ନା ଛୁଆମାନଙ୍କୁ, ଆଜିକାଲି ଛୁଆମାନଙ୍କୁ କୁଣ୍ଡିଆ ମୁଣ୍ଡିଆ ହେଇଛି। ସେ ତ କୁଆଡ଼େ କ'ଣ ଇଞ୍ଜେକ୍ସନ ସରକାର ଦେଇଦେଉଛି, ତାର ଛୁଆମାନଙ୍କୁ ଖାଇଦେଉଛନ୍ତି। ଆମେ ଛୋଟ ପିଲାବେଳେ ଦେଖିଛୁ, ଲୁଚେଇକି ମିଠା ମିଠା ଖାଇଦେବେ, ସେ କିଛି ଶୁଣୁନଥିବେ, ଖାଲି ଏମିତି ଏମିତି ହଉଥିବେ, ଯୋଉଠି ବସିବେ ଏମିତି କୁଣ୍ଡଉଥିବେ। କେତେ ମଜା ଲାଗିବ ଦି ଚାରି ଦିନ କୁଣ୍ଡିଆକୁ ମଜା, ତାପରେ ହାତଟା କୁଣ୍ଡିଆ ଯାହାର ହେଇଥିବ ସେ ଜାଣିଥିବ, ହାତଟା ତଳୁ କରିପାରିବେ, ତା ଦେହରେ ଯେତେବେଳେ ପାଣି ସବୁ ଜମା ହେଇଯିବ ତାକୁ କୁହନ୍ତି ଧକ୍ ଧକ୍ ହବ, ଖାଲି ଉପର କରିବାକୁ ଇଚ୍ଛା ହବ। ଏ ସଂସାର ଯେତେବେଳେ କୁଣ୍ଡିଆ ସୁଖ ସରିଯିବ, ତାପରେ ହାତ ଉପରୁ ଟେକିବାକୁ ଇଚ୍ଛା ହବ, ମାନେ ଭଗବାନଙ୍କୁ ଭଜନ କରିବାକୁ ଇଚ୍ଛା ହବ, ଏ ତ ଧକ୍ ଧକ୍ ହବ ଖାଲି ଆଉ। କିନ୍ତୁ କୁଣ୍ଡେ ହେଲା ବେଳେ ମା ମନା କରେ, କାଇଁ କୁଣ୍ଡଉଛୁ, ରହ, ବଢିଆ ଲାଗୁଛି ମନା କରୁଛି, ସେ ତାର କୁଣ୍ଡଉଛୁ ଦିନ ରାତି ଆଉ କିଛି ମାନିବ। ଏବେ ଉଦାହରଣ ଦେଉଛନ୍ତି, କଣ୍ଡ ଏନ କରରି ବା ଦୁଃଖ ଦୁଃଖ, ଯେଉଁ ଦେହ ସୁଖ ଏ କୁଣ୍ଡିଆ ସୁଖ ଭଳି, ଦୁଇ ଦୁଇ ହସ୍ତର କଣ୍ଡୁ ଭଳି, କଣ୍ଡୁ ରୋଗ ଭଳି, ଆପଣ ସେଇମାନଙ୍କୁ କହୁଛନ୍ତି ସେ ସୁଖରେ ଅଛନ୍ତି, ସେମାନଙ୍କର ଉଦ୍ଧାର ହବନି। ଆରେ ମଦନ କଣ କରିଛନ୍ତି, ଗୋଟେ ବହୁତ ସୁନ୍ଦର ଶ୍ଳୋକ ଲେଖିଛନ୍ତି, ମଦନ କଣ କରିଛନ୍ତି, ଏମିତି ଗୋଟେ ଚାଲ ପକେଇଛନ୍ତି ସଂସାରରେ, ବିସ୍ତାରିତ ମକର ମକର କେତନ ଧୀବରେଣ। ଏ ସଂସାର ହେଲା ଗୋଟେ ସାଗର, ଏଠି ଧୀବର କିଏ, ଧୀବର ହଉଛନ୍ତି ମଦନ କାମଦେବ। ଧୀବର କେମିତି ମାଛ ଧରେ, ମଇଁଷି କଣ୍ଟା କଣ୍ଟାରେ ଲଗେଇଦେବ ଆମିଷ, ତାକୁ ଗିଳିଲା ଟାଣିବ, ସେ କଣ୍ଟା ଲଗେଇଛନ୍ତି, ପୁରୁଷ ପାଇଁ ସ୍ତ୍ରୀ, ସ୍ତ୍ରୀ ପାଇଁ ପୁରୁଷ, ଉଭୟ ଉଭୟକୁ ଆକର୍ଷଣ କରି କଣ୍ଟା ଲଗେଇ କଣ୍ଟାରେ ଲଗାଯାଇଛି, ଟିକେ ଆମିଷ ଲଗାହେଇଛି ଆଉ ଧରିଲା ତାକୁ। ଏ କହୁଛନ୍ତି ସ୍ତ୍ରୀ ସଙ୍ଗୀତମ ବିଡ଼ସମତ୍ରମ ଭବାମ୍ବୁରାଶି, ଏ ଭବ ଅମ୍ବୁରାଶିରେ ସ୍ତ୍ରୀ ନାମକ ବିଡ଼ସ, ବିଡ଼ସ ମାନେ ଯୋଉ କଣ କୁହନ୍ତି ଆମର ଛଡ଼, ବଂଶୀ କଣ୍ଟା ଲଗେଇ ଦେଇଛି। ଜେନ ଅଚିରାତ ଅଧରା ଆମିଷ ଲୋକ ମାର୍ତ୍ୟମ, ଆମିଷ ଲୋଭରେ ଯଦି ମତ୍ସ୍ୟଟା ଧରୁଛି ସେଭଳିଆ ପୁରୁଷ ସ୍ତ୍ରୀକୁ, ସ୍ତ୍ରୀ ପୁରୁଷକୁ ମଦନ ତାର ଏ ଭବ ସାଗରରେ ପକେଇଛି, ବିଡ଼ିଶ ପକେଇଛି ଆଉ କଣ, ବଇଁଶୀ ପକେଇଛି ଆଉ, ଆଉ ମାଛଟାକୁ ଧରିକି ଲୋକ ରୋଷେଇ କରିକି ଖାଉଛନ୍ତି। ସେ କହୁଛନ୍ତି ମତ୍ସ୍ୟାନି କୃଷ୍ୟ ପଚତି ପଚତିତ୍ୟ ଅନୁରାଗ ବର୍ଣ୍ଣୀ, ସେ ମାଛକୁ ଆଣିକି ଖାଲି କଣ କଞ୍ଚା ମାଛକୁ ଧରିଲେ କଣ, ତାକୁ ତମକୁ ରୋଷେଇ କରି ଖାଇବାକୁ ପଡିବ। କେମିତି ରୋଷେଇ କରୁଛି ନା ଅନୁରାଗ ବର୍ଣ୍ଣୀ, ଅନୁରାଗ ସ୍ନେହ, ସମସ୍ତଙ୍କ ଅନ୍ତରେ ଗୋଟେ ସ୍ନେହ ଦେଇଦେଇଛି, ପୁରୁଷର ସ୍ତ୍ରୀ ପ୍ରତି, ସ୍ତ୍ରୀ ପୁରୁଷ ସହିତ ରୋଷେଇ ହେଇକି ତାର ଖିଆପିଆ ଚାଲିଛି, ମଦନ ତାର ଏ କାମ ଚଲେଇଛି ସଂସାର। ଇଏ ଉଦ୍ଧାର ପାଇବାକୁ ହେଲେ ମଦନ ମୋହନକୁ ଭଜନ କରିବାକୁ ପଡିବ, ଯେ ମଦନକୁ ମୋହିଥିଲି, ଏଥିରେ ସୁଖ କିଛି ନାହିଁ। ଏପା କହିଲେ ଆପଣ ସେଇ ସୁଖକୁ ଦେଖିକି ସଂସାର ଲୋକ ବହୁତ ସୁଖରେ ଅଛନ୍ତି ବୋଲି ଆପଣ ତାକୁ ଉପେକ୍ଷା କରିବେ, ଭକ୍ତ ମାନଙ୍କର ଉଦ୍ଧାର କେମିତି ହବ, କଣ୍ଡ ଇଏ ନା କରରି ବା ଦୁଃଖ ଦୁଃଖମ। ଏ ସଂସାରରେ କୁଣ୍ଡିଆ ସୁଖ ଭଳି ଏ ସଂସାର ସୁଖକୁ ଆପଣ ସୁଖ ବୋଲି କହିକି ତାଙ୍କୁ ଉପେକ୍ଷା କରୁଛନ୍ତି, ଉପେକ୍ଷା କରୁଛନ୍ତି। କହିଲେ ପ୍ରହ୍ଲାଦ ତୁମେ ଯଦି କହୁଛ ଏଟା ସୁଖ ନାହିଁ ବହୁତ ଦୁଃଖ, ସେମାନେ କାହିଁକି ଛାଡ଼ୁନାହାନ୍ତି, ସେମାନେ କାହିଁକି ବୁଝୁନାହାନ୍ତି? କହିଲେ ତୃପ ଉପ୍ୟନ୍ତି ନେହା କୃପଣା ବହୁ ଦୁଃଖ ଭାଜା, ବହୁ ଦୁଃଖ ପାଇଲା ପରେ ବି ତୃପ୍ୟନ୍ତି ନେହ କୃପଣା ନ ଇହ, ଏଇ ଜଗତରେ ସେମାନେ କୃପଣ ମାନେ ତୃପ୍ତି ପାଆନ୍ତି ନା। ସେ କୁଣ୍ଡିଆ ମିଠା ଖାଇଥିଲା କୁଣ୍ଡିଆ ହବ, ପୁଣି କୁଣ୍ଡିଆ ହେଲା ପରେ ଲିମ୍ବ ପତ୍ର, ଆଗରୁ ସବୁ ମେଡିସିନ ନଥାଏ, ଲିମ୍ବ ପାଣି ଗରମ ପାଣି କହିକି ମା ଘଷିବ, ସେ କଷ୍ଟ ପାଇବ କିନ୍ତୁ କଣ ଛାଡ଼ିବ କି, ପୁଣି ଲୁଚେଇକି ଗୋଟେ ମିଠା ଦିଅ ପୁଣି ଖାଇବ, ତାର ଲୋଭ ହଉଛି ଆସକ୍ତି ସଂସାର ସେୟା। ତୃପ୍ୟନ୍ତି ନେହ କୃପଣା, କୃପଣ ଯିଏ ଭଗବତ ତତ୍ତ୍ୱ ଜାଣିନି ସେ ଜାଣୁଥିବ ପୁଣି ସଂସାର ସୁଖରେ ପସ୍ତୁ। ବହୁ ଦୁଃଖ ଭାଜା, ବହୁ କଷ୍ଟ ପାଇଲା ପରେ, କିନ୍ତୁ ହେ ପ୍ରଭୁ କିଏ ସେ ସୁଖରୁ ବଞ୍ଚି, କିଏ ସେ ଦୁଃଖରୁ ବଞ୍ଚିବ। କଣ୍ଡୁତି ବା ମନସିଜ ବିଷୟ ଧୀର, ଯେ ଧୀର ଯେ ଆପଣଙ୍କର ଭକ୍ତ ହେଇଯିବ ସେ କେବଳ ଏଥିରୁ ବଞ୍ଚିପାରିବ। ତେଣୁ ଆପଣ ଏମାନଙ୍କର ଏଇ ସଂସାର ସୁଖକୁ ଦେଖି ଆପଣ ଯଦି ଉପେକ୍ଷା କରିଦେବେ ଏମାନଙ୍କୁ କିଏ ଉଦ୍ଧାର କରିବ। ସଂସାର ବହୁ ଦୁଃଖରେ ଅଛନ୍ତି, ବହୁ ଦୁଃଖରେ ଅଛନ୍ତି ଲୋକମାନେ, ଯିଏ ଯାହା କୁହନ୍ତି ଇମାନଦାର ଲୋକ ତାକୁ ପଚାରିବେ ଆପଣ, ମୁଁ ସମସ୍ତଙ୍କୁ ପଚାରିବି ଭାଇ କହିଲ ଏକୁଟିଆ ଥିଲା ବେଳେ ସୁଖରେ ଥିଲ ନା ବିବାହ ହେଲା ପରେ ସୁଖରେ ଅଛ, ସମସ୍ତେ ହସିବେ କି କିଛି କହିବେ, କେହି କିଛି କହିବେ, କେହି ଜଣେ ହାତ ଟେକି କୁହ ହଁ ଭାଇ ମୁଁ ବିବାହ ହେଲା ପରେ ସୁଖରେ ଅଛି କହିପାରିବେ, ଭାଗବତ ଭୁଲ ହେଇଯିବେ। ବିବାହ ପରେ ସୁଖରେ କିଏ ରହିବ, ଯେତେବେଳେ ସ୍ୱାମୀ ଆଉ ସ୍ତ୍ରୀ ଉଭୟ ସ୍ଥିର କରିବେ ଆମେ ପ୍ରଭୁଙ୍କ ଶରଣରେ ଯିବା। ଆମେ ସଂସାର ଆସିଛେ ପ୍ରଭୁଙ୍କର ଶରଣରେ ଯିବା, ତୁମେ ବି ସୁଖରେ ରହିବ ମୁଁ ବି ସୁଖରେ ରହିବି। ବିବାହ ଯେ ଆଗରୁ ମୁନି ଋଷି ମାନେ କଣ ଭକ୍ତମାନେ ହଉନଥିଲେ ତା ନୁହେଁ, ତାଙ୍କର ବି ସଂସାର ଥିଲା, କିନ୍ତୁ ତାଙ୍କର ସଂସାର ଭଗବାନଙ୍କୁ ନେଇକି ଥିଲା, କାଠ କଣ୍ଡେଇକି ନେଇକି ସଂସାର କରିନଥିଲେ, ଜୀବନ୍ତ କୃଷ୍ଣଙ୍କୁ ନେଇକି ସଂସାର କରିଥିଲେ ଯିଏ ସୁଖ ଦେଇପାରିବେ। ପାଣ୍ଡମାନଙ୍କର ସଂସାର ଥିଲା, ଧ୍ରୁବର ସଂସାର ଥିଲା, ପ୍ରହ୍ଲାଦ ଭଗବାନଙ୍କୁ ପାଇଲା ପରେ ବି ସେମାନେ ସଂସାର କରିଛନ୍ତି, କାରଣ ସେ ଭଗବାନଙ୍କୁ ନେଇକି ସଂସାର କରିଛନ୍ତି। ସ୍ତ୍ରୀ ପୁତ୍ର କନ୍ୟା ସମସ୍ତେ ପ୍ରଭୁଙ୍କ ସେବାରେ ଲାଗୁଥିଲେ, ଅମ୍ବରୀଶ ମହାରାଜ ସଂସାର ପୃଥିବୀର ରାଜା ଭକ୍ତ, ଭଗବାନଙ୍କ ଶରଣରେ ସ୍ୱାମୀ ସ୍ତ୍ରୀ ଉଭୟ ଯେତେବେଳେ ପ୍ରଭୁଙ୍କ ଶରଣରେ ଆସିକି ଭଗବାନଙ୍କ ସେବା ଲାଗି ରହିବେ ସଂସାରର ତାପ ଆଉ ତାଙ୍କୁ ଲାଗିବନି, ନହେଲେ ସଂସାର ତାପ ବହୁ କଷ୍ଟ, ବହୁ କଷ୍ଟ ଇଏ ଆରମ୍ଭ ହୁଏ ସଂସାରିକ ଜୀବନରୁ। ଏକାକି ଥିଲା ବେଳେ ଜଣାପଡ଼େ ନା ସଂସାର କ'ଣ, ବିବାହ ହେଇଗଲା ପରେ ସଂସାରରେ କେତେ ବଡ଼ ଦାୟିତ୍ୱ, କେତେ ଲୋକଙ୍କୁ ସୁଖୀ କରିବାକୁ ପଡ଼ିବ, ଜଣେ ଲୋକ ସମସ୍ତଙ୍କ ମୁହଁରେ ହସ ଦେବାକୁ ପଡ଼ିବ, ବାପା ଖୁସି, ବାପା ପ୍ରସନ୍ନ ଥିବେ, ମା ପ୍ରସନ୍ନ ଥିବେ, ସ୍ତ୍ରୀ ପ୍ରସନ୍ନ ଥିବେ, ଛୁଆ ପ୍ରସନ୍ନ ଥିବେ, ସମସ୍ତେ ହସୁଥିବେ, ଶାଶୁ ଶ୍ୱଶୁର ସମସ୍ତେ ହସିଲା ପରେ ଆପଣ କହିବେ ମୁଁ ସୁଖରେ ଅଛି, ଏଇଟା ହଉଛି କା ଜୀବନରେ। କିନ୍ତୁ ଭଗବାନ ସୁଖରେ ରଖିଦେଲେ ସମସ୍ତେ ସୁଖୀ ହେଇଯିବେ, ନହେଲେ ବଡ଼ କଷ୍ଟ ଜୀବନ, ବଡ଼ କଷ୍ଟ ଜୀବନ। ଭକ୍ତିରେ ଉଭୟ ସ୍ୱାମୀ ସ୍ତ୍ରୀ ଉଭୟ ଭଗବତ ସେବାର ଲାଗିଲେ ତାଙ୍କର ଜୀବନ ଶୃଙ୍ଖଳିତ ହେଇ ମାର୍ଜିତ ହେଇ କ୍ରମେ କ୍ରମେ ପ୍ରଭୁଙ୍କ ଚରଣ ଆଡ଼କୁ ତାଙ୍କର ମତି ଆସିବ। ସେ ଲେଖିଲେ ନା ଗୋପାଳ କୃଷ୍ଣ, ତନୁ ସନ୍ତତ ତ୍ରିତାପେ ସନ୍ତାପିତ ଅନୁସ୍ମରଣେ ଶ୍ରୀନାମ ଅସମର୍ଥ ଅନାୟତ ରିପୁ ବର୍ଗ ଆକର୍ଷଣେ ଗୁରୁଦେବ ଦୟାକର ଦୀନ ଜନେ। ଭକ୍ତ ଜୀବନରେ ବି ଯଦି ଭକ୍ତ ସମର୍ପିତ ନ ହେଇପାରିଲା ତା ପାଇଁ ବି ଏ ଅବସ୍ଥା ଆସିଯିବ। ଲେଖୁଛନ୍ତି ଭାଇ, ତନୁ ସନ୍ତତ ତ୍ରିତାପେ ସନ୍ତାପିତ ଅନୁସ୍ମରଣେ ଶ୍ରୀନାମ ଅସମର୍ଥ, ସବୁ ସମୟରେ ହରିନାମ କରିବା ପାଇଁ ମୁଁ ଅସମର୍ଥ ହେଇଯାଉଛି। ଅନାୟତ ରିପୁ ବର୍ଗ ଆକର୍ଷଣେ, ମୋ ରିପୁ ବର୍ଗ ଇନ୍ଦ୍ରିୟମାନଙ୍କୁ ମୁଁ ଆକର୍ଷଣ, ଇନ୍ଦ୍ରିୟମାନଙ୍କର ଆକର୍ଷଣ, ଏ ଯେଉଁ ଶତ୍ରୁମାନଙ୍କର ଆକର୍ଷଣ ମୁଁ ନିଜକୁ ରୋକିପାରୁନି, ମୋତେ ଗୁରୁଦେବ ଦୟା କରନ୍ତୁ। ନାନା ଜଞ୍ଜାଳେ ଜାଲେ ମୁନି ପତିତ କ୍ରମେ ହିତ ଜ୍ଞାନ ଅନ୍ତର୍ହିତ ଆୟୁ ସ୍ରୋତ ବହିର୍ଗତ କାରଣେ
ଗୁରୁଦେବ ଦୟା କର ଦିନ ଜନେ।
ଗୋପାଳ କୃଷ୍ଣ ଓଡ଼ିଆରେ ଆଗକୁ ଲେଖିଛନ୍ତି, ନାନା ଜଞ୍ଜାଳେ ଜାଲେ ମୁଁ ନି ପତିତ, ଜଞ୍ଜାଳ ଜାଲରେ ମଣିଷ ପଡ଼ିଯିବ। ଏଇମାନଙ୍କର ଉଦ୍ଧାର ପ୍ରହ୍ଲାଦ ଆଜି ପ୍ରାର୍ଥନା କରୁଛନ୍ତି, ହେ ପ୍ରଭୁ ଏମାନଙ୍କୁ ଉଦ୍ଧାର କରନ୍ତୁ, ଏମାନେ ସଂସାର କିଛି ସୁଖ ପାଉନାହାନ୍ତି, ଏମାନେ ଦୁଃଖ ଜାଲରେ ପଡ଼ିଛନ୍ତି। ଆଜ୍ଞା ଈଶ୍ୱରୀବ ଆଉ କେବେ ପ୍ରହ୍ଲାଦଙ୍କର ଭଗବାନଙ୍କ ପ୍ରତି ଯେଉଁ ପ୍ରାର୍ଥନା ଅଛି କେବେ ଶୁଣିବା? ସାତ ଦିନ ଲାଗିବ। କେତେ ଭଗବାନଙ୍କୁ ପ୍ରାର୍ଥନା, ଭଗବାନ ବାରମ୍ବାର ଯାଇଥିବେ, ପ୍ରହ୍ଲାଦ ତୁମେ ବରନୀୟ ବରନୀୟ ପ୍ରହ୍ଲାଦ, କେବଳ ଏଇ ଗୋଟିଏ ବର ମାଗିଲେ, ସବୁ ଜୀବକୁ ତୁମେ ଉଦ୍ଧାର କର, ଆଉ ମୋ ଅନ୍ତରେ କୌଣସି କାମନା ନ ଆସୁ। ପ୍ରହ୍ଲାଦ କିଭଳି ରାଜା ହେବେ କେବେ ଭଗବାନ ସୁଯୋଗ ଦେଲେ ଆମେମାନେ ଶୁଣିବା। ଆଉ ଏତିକି ଦିନ ଯେତିକି ମୋର ଗୁରୁପାଦ ପଦ୍ମରେ ବୈଷ୍ଣବମାନଙ୍କର ଚରଣରେ ମୋର ଯେତିକି ମତି ଅଛି, ସାଧୁଗୁରୁଙ୍କର ଦୟା ଯେତିକି ମୁଁ ସେତିକି କହିଲି, ମୋର ଦୋଷ ତ୍ରୁଟି ଥିଲେ ଆପଣମାନେ କ୍ଷମା କରିବେ। ମନ୍ଦିରର ଅଧ୍ୟକ୍ଷ ଉପାଧ୍ୟକ୍ଷ ଏବଂ ସମସ୍ତ କର୍ମକର୍ତ୍ତାମାନଙ୍କୁ ବହୁତ ବହୁତ ଧନ୍ୟବାଦ, କାରଣ ସେମାନେ ମୋତେ ସୁଯୋଗ ଦେଲେ ଏଠି ପ୍ରଭୁଙ୍କର ପବିତ୍ର ଦାମୋଦର ମାସରେ କିଛି କଥା କହିବା ପାଇଁ। ତେବେ ସମସ୍ତ ବୈଷ୍ଣବମାନଙ୍କ ନିକଟରେ ମୋର ଏତିକି ପ୍ରାର୍ଥନା, ସମସ୍ତେ କୃପା କରନ୍ତୁ କିଭଳି ମୋର ମତି ପ୍ରଭୁଙ୍କ ଚରଣରେ ରହୁ, ଭାଗବତଙ୍କ ଚରଣରେ ରହୁ, ଭଗବାନ ଗୌର ନିତ୍ୟାନନ୍ଦଙ୍କ ଚରଣରେ ରହୁ। ସମସ୍ତେ ପ୍ରଭୁଙ୍କର ଭଜନ କରନ୍ତୁ, ସମସ୍ତଙ୍କର ପ୍ରହ୍ଲାଦଙ୍କର ପ୍ରାର୍ଥନା ଭଳି ସାଧୁଗୁରୁ ଆମକୁ କୃପା କରନ୍ତୁ, ଭଗବାନ ନୃସିଂହଦେବଙ୍କ ଦୟାରୁ ଆମର ଭକ୍ତି ପଥରେ ବିଘ୍ନ ଦୂର ହଉ। ଏତିକି କହି ମୁଁ କଥାକୁ ବିଶ୍ରାମ ଦେଉଛି, ମୋର ଦୋଷ ତ୍ରୁଟି ଥିଲେ ଆପଣମାନେ ସାଧୁଗୁଣରେ କ୍ଷମା କରିବେ। ଜୟ ନୃସିଂହଦେବ ଭଗବାନ କି, ଶ୍ରୀ ଗୌର ନିତ୍ୟାନନ୍ଦ ପ୍ରଭୁ କି, ଭକ୍ତ ପ୍ରବର ପ୍ରହ୍ଲାଦ ମହାରାଜ କି, ଶିଲ ପ୍ରଭୁପାଜୀ ମହାରାଜ କି, ଶିଲ ଗୁରୁ ଗୋବିନ୍ଦ ଗୋସ୍ୱାମୀ, ଶିଲ ଗୁରୁଦେବ କି, ସମବେତ ବୈଷ୍ଣବ ଭକ୍ତ ବୃନ୍ଦ କି, ନିତାଇ ଗୌର ପ୍ରେମାନନ୍ଦେ ହରି ହରି ବୋଲ। ହରେ କୃଷ୍ଣ। ସମସ୍ତେ ପ୍ରସାଦ ନେଇକି ଯିବେ, 2 ମିନିଟ୍ ନାମ କୀର୍ତ୍ତନ।